వాసుదేవాయ శ్రీమద్భాగవతం దశమ స్కంద 48 అధ్యాయ శ్లోక 21 సృజస్య తో లుంపసి పాసి విశ్వం సృజస్య తో లుంపసి పాసి విశ్వం రజస్తమా సత్వగుణైః స్వశక్తిభిః రజస్తమా సత్వగుణైః స్వశక్తిభిః న బధ్యసే తద్గుణకర్మభిర్వా న బధ్యసే తద్గుణకర్మభిర్వా జ్ఞానాత్మనస్తే క్వచ బంధహేతుః జ్ఞానాత్మనస్తే క్వచ బంధహేతుః సృజస్య ధూళుం పసి పాసి విశ్వం రజస్తమా సత్వగుణైః స్వశక్తిభిః నా బధ్యసే తద్గుణకర్మభిర్వా జ్ఞానాత్మనస్తే క్వచ బంధహేతుః సృజస్య తులుం పసి పాసి విశ్వం రజస్తమా సత్వగుణైః స్వశక్తిభిః నా బధ్యసే తద్గుణకర్మభిర్వా జ్ఞానాత్మనస్తే క్వచ బంధహేతు సృజస్య తులుం పసి పాసి విశ్వం రజస్తమ సత్వగుణైః స్వశక్తిభిః న బధ్యసే తద్గుణకర్మభిర్వా జ్ఞానాత్మనస్తే క్వచ బంధహేతు సృజస్య తులుం పసి పాసి విశ్వం రజస్తమ సత్వగుణైః స్వశక్తిభిః న బధ్యసే తద్గుణకర్మభిర్వా జ్ఞానాత్మనస్తే క్వచ బంధహేతుః హరి కృష్ణ ఉపస్థ భక్త స్వజన బృంద మాతృబృంద ఆపణకు ఆమె ఆమె భాగవత కథకు స్వాగతం జనవచ్చు ତେଣୁ ଏଇ ଯେଉଁ 11 ଶ୍ଳୋକରେ ଭଗବାନର ସ୍ତୁତି କରୁଛନ୍ତି 17-27 ଅକ୍ରୂର ତାଙ୍କର ଭବନରେ କୃଷ୍ଣଙ୍କୁ ତାଙ୍କର ପାଦପଦ୍ମକୁ ନିଜର କୋଳରେ ସ୍ଥାପନ କରି ତାଙ୍କୁ ସମ୍ବାହନ କରୁଥିବା ସମୟରେ ବହୁତ ବିନୟ ସହକାରେ ଯେଉଁ ଭଗବାନ ସ୍ତୁତି କରୁଛନ୍ତି ବଳରାମ ମଧ୍ୟ ସେଇଠି ରହିଛନ୍ତି ଏବଂ ଉଦ୍ଧବ ମଧ୍ୟ ରହିଛନ୍ତି ତେଣୁ ଆଜି ଆମେ 5ମ ଶ୍ଳୋକ ପାଠ କରୁଛେ 17-20 ଏ 4 ଶ୍ଳୋକ ପାଠ ହେଇସାରିଛନ୍ତି ତେଣୁ ଏଠି ଆପୂର୍ବ ଶ୍ଳୋକରେ ଯେଉଁ କହିଲେ ଯଥା ହି ଭୂତେଷୁ ଚରାଚରେଷୁ ମହ୍ୟାଦୟୋ ଯୋନିଷୁ ଭାନ୍ତି ନାନା ଏବଂ ଭଗବାନ କେବଳ ଆତ୍ମ ଯୋନିଷୁ ଆତ୍ମାତ୍ମତନ୍ତ୍ରୋ ବହୁଧା ବିବାଦି ଆପଣ ଏକ ହେଇକି ମଧ୍ୟ ନିଜକୁ ବିସ୍ତାର କରି ସବୁଠାରେ ଅଛନ୍ତି ତେଣୁ ଭଗବାନ ଯଦି କହିବେ ଯେ ନନୁ ସୃଷ୍ଟିଆଦି କର୍ତ୍ତୃତ୍ୱେନ ସ୍ୱଗୁଣତ୍ୱେନ ମମ କିଂ ଜୀବେ ଜୀବବତ୍ ବଦ୍ଧ ପତିତ ଯେଉଁ ସୃଷ୍ଟି ଇତ୍ୟାଦି କରୁଛନ୍ତି ଆମେ ଯେଉଁ କାର୍ଯ୍ୟ କରୁଛେ ଯେଉଁ କାର୍ଯ୍ୟ କରୁଛେ କେତେ ଆମର ଆସକ୍ତି ଆସିଯାଉଛି କେତେ ତା ବିଷୟରେ ଚିନ୍ତା ହେଉଛି କେତେ କ'ଣ ଆମର ପିଲା ଛୁଆ ଇତ୍ୟାଦି ପାଳନ କରୁଛେ କେତେ କ'ଣ ତାଙ୍କ ବିଷୟରେ ସବୁବେଳେ ଚିନ୍ତା କରୁଛେ ଏ ଆସକ୍ତି ରହିଛି ତେଣୁ ସେହିଭଳି ଭାବରେ ଏଇ ଯେଉଁ ବନ୍ଧନ ଯେଉଁ ହେଇଯାଉଛି ଆମର କାର୍ଯ୍ୟ ଯେଉଁ କରୁଛେ କାର୍ଯ୍ୟ ବନ୍ଧନ ଆମର ହେଇଯାଉଛି ଭଗବାନ ଏତେ ସବୁ କରୁଛନ୍ତି ସବୁ ସୃଷ୍ଟି କରିଛନ୍ତି କେତେ କ'ଣ ଲକ୍ଷ ଲକ୍ଷ କୋଟି କୋଟି ଅନନ୍ତ କୋଟି ତା'ର ବିସ୍ତାର ହିସାବ ନାହିଁ ତା'ର ଭଗବାନ ମଧ୍ୟ ସେହିଭଳି ଭାବରେ ବନ୍ଧନ ହୋଇଯାଉଛନ୍ତି ଯଦି ଭଗବାନ ପଚାରିବେ ପଚାରିନାହାନ୍ତି ମନର ଭାବନା ସବୁକୁ ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷ୍ୟରେ କହୁଛନ୍ତି କଥା ତେଣୁ କାଳେ ଭଗବାନ ଏକଥା କହିବେ ତେଣୁ ଏ ଶ୍ଳୋକଟି କୁହାଯାଉଛି ନା ନା ପ୍ରଭୁ ଆପଣ ଯେଉଁ ସୃଜସ୍ୟ ଥୋ ଲୁମ୍ପସି ପାସି ବିଶ୍ୱ ସୃଜନା କରୁଛନ୍ତି ଆପଣ ପୁଣି ଲୁମ୍ପସି ପୁଣି ଧ୍ୱଂସ କରୁଛନ୍ତି ଏବଂ ପାଶି ପାଶି କହିଲେ ଧ୍ୱଂସ କରୁଛନ୍ତି ଏ ସରି ପାଶି କହିଲେ ପାଳନ କରୁଛନ୍ତି ସୃଷ୍ଟି କରୁଛନ୍ତି ଧ୍ୱଂସ କରୁଛନ୍ତି ପାଳନ କରୁଛନ୍ତି କାହିଁକି ମଝିରେ କାହିଁକି ପାଳନ କୁହାଗଲା ନାହିଁ ଧ୍ୱଂସଟା କାହିଁକି ମଝିରେ କୁହାଗଲା ସନାତନ ଗୋସ୍ୱାମୀ ତାଙ୍କ ଭାବ ଭାଷାରେ କହୁଛନ୍ତି କାରଣ କ'ଣ ନା ସେଇଟା ହେଉଛି ପାଶି ଇତି ପଶ୍ଚାତ୍ ନିର୍ଦ୍ଦେଶ ସମ୍ପ୍ରତି ତସ୍ୟ ପାଳନ ପ୍ରାଧାନ୍ୟା ଗୁଣା ଶତ୍ରୁର ଜଣେ ମୁକ୍ତ ଜୀବ ସେ ତାଙ୍କର କୌଣସି ଦୋଷ ନାହିଁ କାହିଁକି ଏଇଟା କହିଲେ ସୃଷ୍ଟି କରୁଛନ୍ତି ଧ୍ୱଂସ କରୁଛନ୍ତି ପାଳନ କରୁଛନ୍ତି କାହିଁକି ହେଲେ ଆମେ ସାଧାରଣତଃ କହୁଛୁ ସୃଷ୍ଟି ସ୍ଥିତି ପାଳନ ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ ଏକା ସୃଷ୍ଟି କରୁଛନ୍ତି ପାଳନ କରୁଛନ୍ତି ଧ୍ୱଂସ କରୁଛନ୍ତି ବା ବ୍ରହ୍ମସଂହିତାରେ ବ୍ରହ୍ମା କହିଲେ ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ ଏକା ଛାଇ ଗଜସ୍ୟ ଭୁବନାନି ବିଭର୍ତ୍ତି ଦୁର୍ଗା ଇଚ୍ଛାନୁରୂପମବିଜସ୍ୟ ଚେଷ୍ଟତି ସା ଗୋବିନ୍ଦମାଦି ପୁରୁଷଂ ତମହଂ ଜାମି ବ୍ରହ୍ମା କହୁଛନ୍ତି ସୃଷ୍ଟି ପରିସ୍ଥିତି ତାପରେ ପାଳନ ଧ୍ୱଂସ ସୃଷ୍ଟି କରିବେ ପାଳନ କରିବେ ଧ୍ୱଂସ କରିବେ ଏ ଭଗବାନଙ୍କ ଭୌତିକ ଜଗତ ହେଉଛି ସେହିଭଳି ଭାବରେ ବ୍ରହ୍ମା ମଧ୍ୟ ତାଙ୍କ ବ୍ରହ୍ମ ସଂହିତାରେ ସେ କଥା କହିଲେ ସୃଷ୍ଟି ସ୍ଥିତି ଏ ହେଉଛି ଦୁର୍ଗାଦେବୀଙ୍କର କାର୍ଯ୍ୟ ଦୁର୍ଗାଦେବୀଙ୍କ ମାଧ୍ୟମରେ ଭଗବାନ ସୃଷ୍ଟି କରୁଛନ୍ତି ପାଳନ କରୁଛନ୍ତି ଏବଂ ସଂହାର କରୁଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟ ଏସବୁ ସାଧନ ଯେଉଁ ରହିଛି ଯେଉଁ ଇନ୍ଗ୍ରେଡିଏଣ୍ଟସ୍ ଯାହା ସବୁ ଦରକାର ସୃଷ୍ଟି କରିବା ପାଇଁ ମହତ୍ତ୍ୱ ଇତ୍ୟାଦି ସେସବୁ ଦୁର୍ଗାଦେବୀ ସପ୍ଲାଏ କରୁଛନ୍ତି ସପ୍ଲାଏ ଆସୁ ଟେଣ୍ଡର ନେଇଯାଇଛନ୍ତି ସପ୍ଲାଏ କରିବେ ଧ୍ୱଂସ କରିବେ ସେସବୁ ଟେଣ୍ଡର ନେଇଯାଇଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଯେଉଁ ପ୍ରଳୟ ଯାହା ସବୁ ଦରକାର ସେ ପାଳନ ପାଇଁ ସକାଳୁ ଉଠି ଆମର ରାତି ପର୍ଯ୍ୟନ୍ତ କେତେ କ'ଣ ଦରକାର ହେଉଛି ସକାଳୁ ଉଠିଲା ମାନେ ଆମର ଜଳ ଦରକାର ଗାଧେଇବା ପାଇଁ ସ୍ନାନ କରିବା ପାଇଁ ପାଉଡ଼ର ଫାଉଡ଼ର ସବୁ ଦାନ୍ତ ଘାଟି ଦାନ୍ତ ଘସା ଇତ୍ୟାଦି କେତେ ଷ୍ଟକ୍ ଦରକାର ହେଉଛି ଜଣେ ବ୍ୟକ୍ତିର କେତେ ଦରକାର ହେଉଛି ଆଉ ଲକ୍ଷ ଲକ୍ଷ କୋଟି କୋଟି ଜୀବ ଅଛନ୍ତି ଖାଲି ମନୁଷ୍ୟ କଥା ଇଏ ହେଉଛି 4 ଲକ୍ଷ ପ୍ରକାର ମନୁଷ୍ୟ ଆହୁରି 80 ଲକ୍ଷ ପ୍ରକାର ଜୀବ ଅଛନ୍ତି କେତେ ଜୀବ କେତେ ଷ୍ଟକ୍ ଦରକାର କେତେ କ'ଣ ଆବଶ୍ୟକତା ରହୁଛି ପାଳନ କରିବା ପାଇଁ ଏସବୁ ଷ୍ଟକ୍ କିଏ ଦେଉଛନ୍ତି ଦୁର୍ଗାଦେବୀ ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ସାଧନ ସେ ପ୍ରଦାନ କରୁଛନ୍ତି ତାଙ୍କର ଶକ୍ତି ରହିଛି ଏଭଳି ଶକ୍ତି ରହିଛି ତାଙ୍କର ଛାଇବ ଯେ ଭୁବନାନି ବିଭକ୍ତି ଦୁର୍ଗା କିନ୍ତୁ ସେ ଯେଉଁ କାର୍ଯ୍ୟ କରୁଛନ୍ତି ଇଣ୍ଡିପେଣ୍ଡେଣ୍ଟଲି କରୁନାହାନ୍ତି ଛାଇ ଭଳି ଛାଇର କୌଣସି ଇଣ୍ଡିପେଣ୍ଡେନ୍ସ ନାହିଁ ଆଲୋକର ପରିବର୍ତ୍ତନରେ ଛାଇର ପରିବର୍ତ୍ତନ ହେବ ଆମେ ଦେଖୁଛେ ସକାଳୁ ଉଠିଲେ ସୂର୍ଯ୍ୟ ଦୂରରେ ରହୁଛନ୍ତି ଆମର ଛାଇ ଗୁଡ଼ା ଛୋଟ ଛୋଟ ହେଉଛି ବଡ଼ ବଡ଼ ରହୁଛି ଛାଇ ଯେତେବେଳେ ସୂର୍ଯ୍ୟ ମୁଣ୍ଡ ଉପରେ ପଳିଯାଉଛି ଛାଇ ଏକଦମ କମିଯାଉଛି ନାହିଁ କହିଲେ ଚଳେ ଏଇଭଳି ଭାବରେ ହେଇଯାଉଛି ସୂର୍ଯ୍ୟର ଆଲୋକର ସ୍ଥିତି ଅନୁସାରେ ଛାଇର ପରିବର୍ତ୍ତନ ହେଉଛି ତେଣୁ ସେହିଭଳି ଭାବରେ ଦୁର୍ଗାଦେବୀ ଛାଇବ ଯିବ ସେହିଭଳି କାର୍ଯ୍ୟ କରୁଛନ୍ତି ଭୁବନାନି ଦୁର୍ଗା ଇଚ୍ଛାନୁରୂପ ଅପି ଯେତେ ଚେଷ୍ଟିତ ଭଗବାନଙ୍କ ଇଚ୍ଛା ଅନୁସାରେ ସେ କାର୍ଯ୍ୟ କରିବେ ସେହି ଗୋବିନ୍ଦ ମହାଦି ପୁରୁଷଙ୍କ ମଙ୍ଗଜାମି ଇଏ ହେଉଛି ବିଧିପୂର୍ବକ ପୂଜା ଦୁର୍ଗାଦେବୀଙ୍କର ଯେଉଁ ପୂଜା ହେବ ଏହିଭଳି ଭାବରେ ହେବା କଥା କିନ୍ତୁ ପ୍ରାୟ ସାଧାରଣତଃ ଏଇଟା ହୁଏ ନାହିଁ ଯାହା ବି ହେଉ ଆମର କଥା ହେଉଛି ଯେ ସୃଷ୍ଟି ପରେ ପାଳନ ତାପରେ ଧ୍ୱଂସ କାହିଁକି ପ୍ରଥମେ ଏଠି କହିଲେ ଅକ୍ରୁର ସୁଜସ୍ୟତୁ ଲୁମ୍ପସି ପାଶ ବିଶ୍ୱଂ ସୃଷ୍ଟି କରୁଛନ୍ତି ତାପରେ ଧ୍ୱଂସ କରୁଛନ୍ତି ତାପରେ ପାଳନ ଧ୍ୱଂସ କଲା ପରେ ଆଉ କ'ଣ ପାଳନ ସୃଷ୍ଟି କଲା ପରେ ପାଳନ ଏଇ ପ୍ରଶ୍ନରେ ଆସିବ ନା ସନାତନ ଗୋସ୍ୱାମୀ ସେଟାକୁ ଧରିଛନ୍ତି ଆଚାର୍ଯ୍ୟମାନେ କ'ଣ ଛୋଟିଆ କଥା ସେ କହିଲେ କାହିଁକି ଏଇଟା ହେଲା କହିଲେ ନା ପାଶି ଇତି ପଶ୍ଚାତ୍ ନିର୍ଦ୍ଦେଶ ପଛରେ କହିଲେ କାରଣ କ'ଣ ନା ସମ୍ପ୍ରତି ତସ୍ୟ ପାଳନ ପ୍ରାଧାନ୍ୟାତ୍ ଏ ଗୁଣରେ ସବୁ ପାଳନ କରୁଛନ୍ତି ଭଗବାନ ବର୍ତ୍ତମାନ ପାଳନ ଚାଲିଛି ନା ସୃଷ୍ଟି ହେଇଗଲାଣି କେବେଠୁ ସୃଷ୍ଟି ହେଇସାରିଲାଣି ବର୍ତ୍ତମାନ ପାଳନ ଚାଲିଛି ତାପରେ ଧ୍ୱଂସ ହେବ ତେଣୁ ଧ୍ୱଂସଟାକୁ ପୂର୍ବରୁ କହିକି ପାଳନଟାକୁ ପରେ କହିଲେ ସୂର୍ଯ୍ୟ ତୁ ଲୁମ୍ପସି ପାଶ ବିଶ୍ୱଂ ଏ ବିଶ୍ୱ ଏ ବିଶ୍ୱକୁ ଏହିଭଳି ଭାବରେ ସୃଷ୍ଟି ହେଉଛି ଧ୍ୱଂସ ହେଉଛି ପାଳନ ହେଉଛି ଭଗବାନଙ୍କର ଶକ୍ତିରେ ସବୁ ହେଉଛି ଏଇଟାକୁ କେହି ଦେଖିପାରୁନାହାନ୍ତି ଜାଣିପାରୁନାହାନ୍ତି ବୁଝିପାରୁନାହାନ୍ତି ଯେଉଁମାନେ ଭକ୍ତ ସେମାନେ ବୁଝିବେ ନହେଲେ ଅନ୍ୟମାନେ ବୁଝିପାରିବେ ନାହିଁ ଏସବୁ ମନୁମନ ହୋଇଯାଉଛି ବୋଲି ଅଟୋମେଟିକାଲି ହେଇଯାଉଛି ବୋଲି କହୁଛନ୍ତି ସେମାନେ ବା ବାଇ ଚାନ୍ସ ସୃଷ୍ଟି ହେଇଗଲା ବାଇ ଚାନ୍ସ ହେଇଗଲା ବା ଗୋଟେ ବମ୍ବାର୍ଡମେଣ୍ଟ ହେଲା ବିଗ୍ ବ୍ୟାଙ୍ଗ ବିରାଟ ବିସ୍ଫୋଟନ ହେଲା ତାପରେ ସବୁ ସୃଷ୍ଟି ହେଇଗଲା ଆମ ଶ୍ରୀ ଶ୍ରୀମଦ ରାଧାକୁନ୍ଦ ସ୍ୱାମୀ ମହାରାଜ କହିବେ, ଯଦି ମନେକର ଜଣେ କହିବ ଏ ବୁର୍ଲା ସହର ଯେଉଁ ରହିଛି ହଁ ଗୋଟେ ବିସ୍ଫୋରଣ, ହଠାତ୍ ଗୋଟେ ବିରାଟ ବିସ୍ଫୋରଣ ହେଲା, ତାପରେ ସୃଷ୍ଟି ହେଇଗଲା ସହରରେ ସବୁ ଏତେ ଘର ଦ୍ୱାରା ସବୁ କେତେ କ'ଣ ହେଇଗଲା ସବୁ ତା ବିସ୍ଫୋରଣ ପରେ ହେଇଗଲା। ଏଭଳି ବୁଦ୍ଧି ବିଜ୍ଞାନ ବୈଜ୍ଞାନିକମାନଙ୍କର ଆଉ କ'ଣ କହିବା। ଏଇଭଳି ଭାବେ ବିଗ୍ ବ୍ୟାଙ୍ଗ ଥିଓରି କେତେ ନୋବେଲ ପ୍ରାଇଜ୍ ନେଇଥିବେ ସେ କ'ଣ କରିଥିବେ। ତେଣୁ ଯାହା ବି ହେଉ ଏଇଭଳି ଭାବରେ ସୃଷ୍ଟି ଭଗବାନଙ୍କ ଦ୍ୱାରା ସୃଷ୍ଟି ହେଉଛି। ସୂର୍ଯ୍ୟ ଥୋ ସୂର୍ଯ୍ୟସୀ, ତାପରେ ଅଥ କହିଲେ ତାପରେ ଲୁମ୍ପସୀ, ଧ୍ୱଂସ କରୁଛନ୍ତି ପାଳନ କରୁଛନ୍ତି, ବର୍ତ୍ତମାନ ପାଳନ ସୃଷ୍ଟି ହେଇଗଲାଣି। ବ୍ରହ୍ମାଙ୍କର ଯେଉଁ ଆରମ୍ଭ ହେଲାଣି, ବ୍ରହ୍ମାଙ୍କର 50 ବର୍ଷ ହେଇଗଲାଣି ବର୍ଣ୍ଣନା କରାଯାଇଛି। ବ୍ରହ୍ମାଙ୍କର ପ୍ରଥମ 50 ବର୍ଷରେ ଭଗବାନ ନୀଳମାଧବ ରୂପରେ ପୂଜିତ ହୁଅନ୍ତି, ତାପରେ ଯେତେବେଳେ ଦ୍ୱିତୀୟ ଅର୍ଦ୍ଧ ତାଙ୍କର ଆରମ୍ଭ ହୁଏ ପରାର୍ଦ୍ଧ, ସେହି ସମୟରେ ଭଗବାନ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଜଗନ୍ନାଥ ବଳଦେବ ସୁଭଦ୍ରା ସୁଦର୍ଶନ ରୂପରେ ପୂଜିତ ହୁଅନ୍ତି। ଏଇଟା ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମାଙ୍କର 50 ବର୍ଷ ପୁରି ଯାଇକରି 51st ଇୟର୍ ଚାଲିଛି ବର୍ତ୍ତମାନ, ଆହୁରି ସିନିୟର ସିଟିଜେନ୍ ହେଇନାହାନ୍ତି ସେ, 50 ବର୍ଷ ପୁରିଛି, 51st ଇୟର୍ ଚାଲିଛି, ଫାଷ୍ଟ ଡେ ଚାଲିଛି, ଫାଷ୍ଟ ଡେର ସପ୍ତମମାନଙ୍କର 28ତମ ଦ୍ୱାପର ଯାଇକରି 28ତମ କଳିରେ 5530 ବର୍ଷ ଯାଇଛି, 534 ବର୍ଷ ଯାଇଛି, ହଁ ଆହୁରି ଅଛି ଏତେ ସବୁ ରହିଛି ଏଇ ବ୍ରହ୍ମାଙ୍କର। ତେଣୁ ଇଏ ଯେଉଁ ସୃଷ୍ଟି ହେଇଗଲା ବର୍ତ୍ତମାନ ପାଳନ ଚାଲିଛି, ବ୍ରହ୍ମାଙ୍କର ଯେତେବେଳେ ରାତି ହେବ ସେହି ସମୟରେ ଧ୍ୱଂସ ହେବ, ଆଂଶିକ ପ୍ରଳୟ, ବିଭିନ୍ନ ସମୟରେ ପ୍ରଳୟ ହେଉଛି। ଚାରି ପ୍ରକାର ପ୍ରଳୟ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତ ଦ୍ୱାଦଶ ସ୍କନ୍ଧରେ, ଚାରି ପ୍ରକାର ପ୍ରଳୟ ରହିଛି। ତେଣୁ ବିଶେଷ ଭାବରେ ମୁଖ୍ୟ ପ୍ରଳୟ ହେଉଛି ଦୁଇଟି, ଗୋଟିଏ ହେଉଛି ବ୍ରହ୍ମାଙ୍କର ଯେତେବେଳେ ରାତ୍ରି ହେବେ, ରାତ୍ରି ସମୟରେ ଯେଉଁ ପ୍ରଳୟ ହେବ ସେ ପ୍ରଳୟଟା ନିମ୍ନ ଲୋକରୁ ଆରମ୍ଭ, ପାତାଳ ଲୋକରୁ ଆରମ୍ଭ କରିକିରି ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ରହିବ, ଏସବୁ ପ୍ରଳୟ ହୋଇଯିବ। ତେଣୁ ବର୍ଣ୍ଣନା କରାଯାଇଛି ଯେଉଁ ରହିଛି ସ୍ୱର୍ଗ ଲୋକ ଉପରେ ହେଉଛି ମହତ୍ ଲୋକ, ମହତ୍ ଲୋକରେ ଭୃଗୁ ଆଦି ଋଷିମାନେ ରହିଛନ୍ତି, ସେମାନେ ଏତେ ଭୀଷଣ ତାପ ହେବ ସେମାନେ ଆଉ ସହିପାରିବେ ନାହିଁ। ସେଠି ସବୁ ନାତିଶୀତୋଷ୍ଣ ଜଳବାୟୁ ଥାଏ ବୋଲି କୁହାଯାଏ, ସ୍ୱର୍ଗ ଲୋକ ଇତ୍ୟାଦିରେ ବେଶୀ ଗରମ ନଥାଏ, ବେଶୀ ଥଣ୍ଡା ନଥାଏ, ସେମାନେ ସବୁ ଉନ୍ନତ ଉପଭୋଗ କରୁଛନ୍ତି ନା, ଭୋଗଜନି ପୁଣ୍ୟକର୍ମର ଫଳ ସେମାନେ ପାଉଛନ୍ତି, ତାଙ୍କୁ କଷ୍ଟ ଦିଆଯାଏ ନାହିଁ, କିନ୍ତୁ ସେ ସମୟରେ ଏତେ ଗରମ ହୁଏ ସେ ରହିପାରନ୍ତି ନାହିଁ। ତେଣୁ ତା ଉପର ଲୋକକୁ ଯାଆନ୍ତି, ଜନଲୋକକୁ ଯାଆନ୍ତି, ଭୃଗୁ ଆଦି ଋଷିମାନେ ମହତ୍ ଲୋକ ତ୍ୟାଗ କରିକି ଜନଲୋକକୁ ଯାଆନ୍ତି, ଏତେ ପ୍ରଳୟ, ଏତେ ଉତ୍ତାପ ହୁଏ, ଏତେ ତାତି ହୁଏ। ତେଣୁ ଏହିଭଳି ଭାବରେ ଯେତେବେଳେ ବ୍ରହ୍ମାଙ୍କର ପୁଣି ରାତ୍ରି ସରିଗଲା, ସେତେବେଳେ ଦିନ ଆରମ୍ଭ ହୋଇଗଲା, ପୁଣି ସୃଷ୍ଟି ଆରମ୍ଭ ହେବ। ଏହିଭଳି ଭାବରେ ସୃଷ୍ଟି ତାପରେ ପାଳନ ହେବ, ବର୍ତ୍ତମାନ ପାଳନ ସମୟ ଚାଲିଛି, ବର୍ତ୍ତମାନ ଭଗବାନଙ୍କର ପାଳନ ସମୟ ଚାଲିଛି। ପାଳନ ସମୟରେ କେଉଁ ଗୁଣ ଆସେ, ଏ ଯେଉଁ ରଜସ୍ତମ ସତ୍ୟ ଗୁଣେଇ ସ୍ୱ ଶକ୍ତି ବି, ରଜଗୁଣରେ ଭଗବାନ ସୃଷ୍ଟି କରନ୍ତି ବ୍ରହ୍ମା, ସେଥିପାଇଁ ରଜଗୁଣର ଅବତାର, ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ତମଗୁଣର ଅବତାର ହେଉଛନ୍ତି ଶିବଜୀ, ସେ ଧ୍ୱଂସ କରିବେ, ଏବଂ ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର, ସେ ପାଳନ କରିବେ, ପାଳନ ଶକ୍ତି ତାଙ୍କର ରହିଛି, ସେ ଆଉ କିଏ ପାଳନ କରିପାରିବେ ନାହିଁ, ସ୍ୱୟଂ ଭଗବାନ ପାଳନ କଲେ, ପାଳନ ଦାୟିତ୍ୱ ଆଉ କାହାକୁ ଦେଲେ ନାହିଁ। ସେଥିପାଇଁ ରାଜା ଯିଏ ପାଳନ କରୁଛନ୍ତି ସେ ହେଉଛନ୍ତି ବିଷ୍ଣୁଙ୍କର ପ୍ରତିନିଧି। ଭଗବତ ଗୀତାରେ ଭଗବାନ କହିଲେ, ନରାଣାଂଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, ଭଗବାନଙ୍କ ବିଷ୍ଣୁଙ୍କର ପ୍ରତିନିଧି, ପାଳନ କରିବେ ସିଏ। ତେଣୁ ଏ ଯେଉଁ ପାଳନ କରିବେ ସତ୍ୟଗୁଣରେ ସେ ପାଳନ କରିବେ, ସତ୍ୟଗୁଣରେ ପାଳନ ହେବ, ରଜଗୁଣରେ ସୃଷ୍ଟି ହେବ, ତମଗୁଣରେ ଧ୍ୱଂସ ହେବ, ଏ ତିନୋଟି ଗୁଣ ସେଥିପାଇଁ ରହିଛି ଭୌତିକ ଜଗତରେ, ତିନୋଟି ଗୁଣର ପ୍ରାଧାନ୍ୟ ରହିଛି। ଯେତେବେଳେ କ'ଣ ସତ୍ୟଗୁଣର ପ୍ରାଧାନ୍ୟ ହେଉଛି ସେତେବେଳେ ଇଏ ହେଉଛି ପାଳନ କରାଯାଉଛି, ରଜଗୁଣର ଯେତେ ପ୍ରାଧାନ୍ୟ ହେବ ସେତେବେଳେ ସୃଷ୍ଟି ହେବ, ଏବଂ ତମଗୁଣର ଯେତେ ପ୍ରାଧାନ୍ୟ ହେବ ସେତେବେଳେ ଧ୍ୱଂସ କରାଯିବ। ଏ ଗୁଣର ପ୍ରଭାବ ଚାଲିଛି, ରଜ ସତ୍ୟ ସତ୍ୟ ରଜସ୍ତମ, ଏ ଯେଉଁ ତିନୋଟି ଗୁଣ ରହିଛି, ଭଗବତ ଗୀତା 14 ଅଧ୍ୟାୟରେ ଭଗବାନ ସ୍ପେଶିଆଲି ଏଇ ଗୁଣ ବିଷୟରେ କହିଲେ, ଗୋଟିଏ ଅଧ୍ୟାୟ ଦେଲେ ଏ ଗୁଣ ବିଷୟରେ କହିବା ପାଇଁ, କାହିଁକିନା ଏ ଗୁଣ ବିଷୟରେ ଯେତେବେଳେ କହୁଛନ୍ତି ଭଗବାନ କହୁଛନ୍ତି, ଇଏ ଯେଉଁ 13 ଅଧ୍ୟାୟରେ ଭଗବାନ ମଧ୍ୟ ଜ୍ଞାନ ପ୍ରଦାନ କରିଥିଲେ, 14 ଅଧ୍ୟାୟରେ ମଧ୍ୟ କହିଲେ, ପରମ ଭୂୟ ପ୍ରବକ୍ଷାମି ଜ୍ଞାନ ନାମ ଜ୍ଞାନ ଉତ୍ତମମ୍, ଆହୁରି ଗୋଟେ ଉନ୍ନତ ଜ୍ଞାନ ମଧ୍ୟ ମୁଁ ଦେଉଛି, ପରମ ଭୂୟ ପ୍ରବକ୍ଷାମି ଜ୍ଞାନ ନାମ ଜ୍ଞାନ ଯତ୍ ଜ୍ଞାନ ଯାହା ମୁନେ ସାରି ପରାଙ୍ଗ ସିଦ୍ଧି ମୃତକତା, ଏଇ ଗୁଣ ବିଷୟରେ ଜଣେ ଯଦି ଜାଣିବ ତାହେଲେ ସେ ସିଦ୍ଧି ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇଯିବେ। ଇଦଂ ଜ୍ଞାନ ଉପାସିତ ମମ ସାଧନ ନାଗତା ସ୍ୱର୍ଗେପି ନ ପଜାୟତେ ପ୍ରଳୟ ନ ବଚନ୍ତି ଚ 14 ଅଧ୍ୟାୟରେ ଭଗବାନ କହିଲେ। ଏଇ ଗୁଣ ବିଷୟରେ ଯେଉଁମାନେ ଜାଣିଯିବେ ସେମାନେ ସୃଷ୍ଟି ଆରମ୍ଭରେ ସୃଷ୍ଟିରେ ବ୍ୟତୀତ ହେବେ ନାହିଁ କି ପ୍ରଳୟରେ ବ୍ୟତୀତ ହେବେ ନାହିଁ, ଆରାମ ସେମାନେ ଶ୍ରେଷ୍ଠ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହେବେ। ତେଣୁ ରଜସ୍ତମ ସ୍ଥାତ୍ମିକ ସତ୍ୟଂ ଭବତି ଭାରତ, ସତ୍ୟ ରଜସ୍ତମ ସେବ ତମ ସପ୍ତମ ରଜସ୍ତତା, କେତେବେଳେ ସତ୍ୟଗୁଣ ପ୍ରାଧାନ୍ୟ ରହିଛି, କେତେବେଳେ ରଜଗୁଣ ପ୍ରାଧାନ୍ୟ ରହିଛି, କେତେବେଳେ ତମଗୁଣ ପ୍ରାଧାନ୍ୟ ରହିଛି। ଏ ଅନୁସାରେ ଯେଉଁମାନେ ଗୁଣ ଅନୁସାରେ ଜାଣିଛନ୍ତି, ଗୁଣ ବିଷୟରେ ଜାଣିଛନ୍ତି, ସେମାନେ ସେହିପରି ଭାବେ କାର୍ଯ୍ୟ କରିବେ। ପ୍ରଭୁପାଦ ମହାରାଜ ଭକ୍ତମାନେ ସେସବୁ ଜାଣନ୍ତି। ଏ ଭୌତିକ ଜଗତ କହିଲେ ଏଇ ଗୁଣର ପ୍ରାଧାନ୍ୟ, କେତେବେଳେ ରଜଗୁଣର ପ୍ରାଧାନ୍ୟ ରହିଛି, କେତେବେଳେ ତମଗୁଣର ପ୍ରାଧାନ୍ୟ ରହିଛି, କେତେବେଳେ ସତ୍ୟଗୁଣର ପ୍ରାଧାନ୍ୟ ରହିଛି। ଯେତେବେଳେ ଆରମ୍ଭ ହେଉଛି, ଦିବସ ଆରମ୍ଭ ହେଉଛି, ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବରୁ ହେଉଛି ବ୍ରହ୍ମ ମୁହୂର୍ତ୍ତ, ଏଇଠି ସତ୍ୟଗୁଣର ପ୍ରାଧାନ୍ୟ ରହିଛି। ସେଥିପାଇଁ ଭଗବାନ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଏ ମଙ୍ଗଳା ଆଳତି। ସଂସାର ଦାବା ନଳଳୀଢ ଲୋକ ପ୍ରାଣାୟ କାରୁଣ୍ୟ ଘନ ଘନତ ରାତସ୍ୟ କଲ୍ୟାଣ ଗୁଣ ନବସ ବନ୍ଧେ ଗୁରୁ ଶ୍ରୀ ଚରଣାରବିନ୍ଦ। 430 430 ମାନେ ବ୍ରହ୍ମ ମୁହୂର୍ତ୍ତ ଆରମ୍ଭ ହୋଇଗଲା, ସତ୍ୟଗୁଣ ପ୍ରାଧାନ୍ୟ ଆସିଗଲା। ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏହିସବୁ ମଙ୍ଗଳ ଏହି ସମୟରେ ବ୍ରହ୍ମ ମୁହୂର୍ତ୍ତରେ ଏଇ ଯେଉଁ ଗୀତଟି ଯଦି ଗାୟନ କରାଯାଏ ତାହେଲେ ବହୁତ ତା'ର ଇଫେକ୍ଟ ରହିଛି, ବହୁତ ତା'ର ପ୍ରଭାବ ରହିଛି। ଏଇ ଏଇ ସମୟରେ ଏହି ଯେଉଁ ରାଗ ମଧ୍ୟ ରହିଛି, ସମୟ ଅନୁସାରେ ରାଗ ରହିଛି। ଇଏ ହେଉଛି ଶୁଭ ସମୟର, ଯେଉଁ ଭୋର ସମୟର ଇଏ ହେଉଛି ରାଗ। ଆମର ତ ରାଗ ବିଷୟରେ ଧାରଣା ନାହିଁ, କିନ୍ତୁ ଇଏ ହେଉଛି ରାଗ, ଏହି ରାଗରେ ବୋଲାଯିବ, ଅନ୍ୟ କୌଣସି ଗୀତରେ ଅନ୍ୟ କୌଣସି ରାଗରେ ବୋଲାଯିବ ନାହିଁ। ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ମଧ୍ୟାହ୍ନର ରାଗ ଅଲଗା, ସନ୍ଧ୍ୟାବେଳର ରାଗ ଅଲଗା, ସକାଳର ରାଗ ଅଲଗା, ସେହି ଅନୁସାରେ ଗୀତ ବୋଲାଯିବ। ଭକ୍ତିବିନୋଦ ଠାକୁର ରଚନା କରିଛନ୍ତି ସବୁ ରାଗ, କେଉଁ ରାଗରେ ସବୁ ଗାନ କରାଯିବ, କେଉଁ ସମୟରେ ଗାନ କରାଯିବ, ଏସବୁ ରହିଛି। ତେଣୁ ସେହି ସମୟରେ ସତ୍ୟଗୁଣର ପ୍ରାଧାନ୍ୟ ରହିଛି। ତେଣୁ ସେହି ସମୟରେ ଯେତେ ଆମେ ସାତ୍ୱିକ କାର୍ଯ୍ୟ କରିବା ବହୁତ ତା'ର ପ୍ରଭାବ ରହିଛି, ବହୁତ ଫଳ ପାଇବା, ଆମେ ବହୁତ ଫଳ ପାଇବା। ଏଇଟାକୁ ଆମେ ନ ଜାଣିକରି ମଙ୍ଗଳା ଆଳତି ସମୟରେ ଶୋଇକି ରହିବା, ଆଉ କ'ଣ କହିବା, ତମ ଗୁଣରେ ରହିବା, ସତ୍ୟଗୁଣ ପ୍ରାଧାନ୍ୟ ରହିଛି, ଆମେ ରହିବା ତମ ଗୁଣରେ ରହିବା, ଆଉ କ'ଣ ହବ ଆମ ଉପରେ। ଇସ୍କନରେ ରହିକରି ଆମେ ଯଦି ସେ କରିବା କଥା, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଇଏ ସତ୍ୟଗୁଣର ପ୍ରାଧାନ୍ୟ ସେ ସମୟ ରହିଛି। ଦିବସ ଆସିଗଲେ ରଜଗୁଣର ପ୍ରାଧାନ୍ୟ ହେବ, ସମସ୍ତେ କାର୍ଯ୍ୟ କରିବେ, ରଜଗୁଣର ପ୍ରାଧାନ୍ୟ ବଢ଼ିଯିବ, ରଜଗୁଣ। ପୁଣି ସନ୍ଧ୍ୟା ଆସିଗଲେ ତମ ଗୁଣର ପ୍ରାଧାନ୍ୟ ହୋଇଯିବ, ଆଳସ୍ୟ ନିଦ୍ରା ଏସବୁ ତମ ଗୁଣ। 13-14 ଅଧ୍ୟାୟରେ ପୁରା ଅଧ୍ୟାୟଟା ଯାହାକୁ କହିଲେ ଖାଲି ଗୁଣ ବିଷୟରେ, ଗୁଣ ବିଷୟରେ କହିବାର ଉଦ୍ଦେଶ୍ୟ ହେଉଛି ଏ ଗୁଣରୁ ଆମେ ଉର୍ଦ୍ଧ୍ୱକୁ ଯିବା। ଗୁଣ ଭିତରେ ଅର୍ଥ ନୁହଁ ଯେ ଆମେ ଏ ଗୁଣ ଭିତରେ ରହିବା, ନା, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣ ପ୍ରତିଷ୍ଠା, ଅଧଗଚ୍ଛନ୍ତି ତାମସା। ଗୁଣ ଭିତରେ ରହିଲେ ଏ ଭୌତିକ ଜଗତରେ ଘୁରି ବୁଲୁଥିବେ, ସତ୍ୟଗୁଣରେ ରହିଲେ କ'ଣ ହେବ, ସେହି ଉନ୍ନତ ଲୋକକୁ ଯିବେ। ସେଠି ମଧ୍ୟ ଆ ବ୍ରହ୍ମ ଭୁବନ ଲୋକ ଆ ପୁନରାବର୍ତ୍ତିନ ଅର୍ଜୁନ, ପୁନରାବର୍ତ୍ତି ଚାଲିଥିବ ଜନ୍ମ, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁସ୍ତାରେ କୃପା ପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। 14 ଅଧ୍ୟାୟରେ ଯେଉଁ ଗୁଣ କହୁଛନ୍ତି, ଗୁଣ କହିବାର ଉଦ୍ଦେଶ୍ୟ ହେଉଛି ଆମେ ଗୁଣରୁ ଉର୍ଦ୍ଧ୍ୱକୁ ଯିବା, ଗୁଣରୁ ଉର୍ଦ୍ଧ୍ୱକୁ ଯିବା। ତେଣୁ ସେଇ ବିଷୟରେ କହିଲେ ଭଗବତ ଗୀତାରେ, ଯେ ଗୁଣରୁ ଜଣେ ଉର୍ଦ୍ଧ୍ୱକୁ ଯିବ, ଏ ସତ୍ୟ ରଜ ତମ ଗୁଣରେ ରହିଲେ ଏଇଭଳି ଭାବରେ ବୁଲି ଘୁରି ବୁଲୁଥିବ। ତେଣୁ ଗୁଣରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ଆମେ ଚେଷ୍ଟା କରିବା କଥା। ଗୁଣରୁ ଉର୍ଦ୍ଧ୍ୱକୁ ଗଲେ ସେ ସବୁ କହିଛନ୍ତି, ଗୁଣକୁ ଉର୍ଦ୍ଧ୍ୱ ଗଲେ ଭୌତିକ ଜଗତରେ ରହିବନି, ଭଗବତ ଧାମକୁ ଯିବ। ତେଣୁ ଏ କଥା ଯେତେବେଳେ କହିଲେ ଭଗବାନ, 14 ଅଧ୍ୟାୟରେ ଅର୍ଜୁନ ପଚାରିଲେ, ପ୍ରଭୁ କେମିତି ଆମେ ସେଇଟା କରିବା, କେହି ଲିଙ୍ଗେଇ ତ୍ରିଗୁଣାନ ଏତାନ ଅତୀତ ପ୍ରଭୁ ଅତୀତ ଭବତୀ ପ୍ରଭୁ କିମାଚାର କଥଂ ଏତାନ ତ୍ରିଗୁଣାନ ଅତିବର୍ତ୍ତତେ, କେହି ଲିଙ୍ଗାନ ତ୍ରିଗୁଣାନ ଏତାନ ଅତୀତ ଭବତୀ ପ୍ରଭୁ, କେମିତି ଆମେ ଜାଣିବା କିଏ କେଉଁ ଗୁଣରେ ଅଛି ବା ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯାଇଛି ବୋଲି, କେମିତି ଲିଙ୍ଗ ତା'ର ଲକ୍ଷଣ କ'ଣ, ଏ ପ୍ରଶ୍ନଟି ପଚାରିଥିଲେ 2 ଅଧ୍ୟାୟରେ। ସ୍ଥିତପ୍ରଜ୍ଞ ସକାଭାଷା ସମାଧି ତସ କେଶବ ସ୍ଥିତଧି କିମ୍ ପ୍ରଭାସତ କିମ୍ ଆସତ ଭଜତ କିମ୍। ଯେଉଁମାନେ ଗୁଣରୁ ଉର୍ଦ୍ଧ୍ୱକୁ ଯାଇଛନ୍ତି ସେମାନେ ସ୍ଥିତପ୍ରଜ୍ଞ ସ୍ଥିତଧି, ସେମାନେ ତାଙ୍କର କ'ଣ ଲକ୍ଷଣ, ସେମାନେ କେମିତି କଥା କହିବେ, କେମିତି ଚାଲିବେ, କେମିତି କ'ଣ କାର୍ଯ୍ୟ ସବୁ କରିବେ, ଏସବୁ ରହିଛି ଲକ୍ଷଣ ସବୁ ରହିଛି। ଭଗବତ ଗୀତା ଭଗବାନ କହିଲେ ଦ୍ୱିତୀୟ ଅଧ୍ୟାୟ 58-72 ଏସବୁ ଯେତିକିଟା ଶ୍ଳୋକ ହେଲା ଏସବୁରେ କହିଲେ ଭଗବାନ ଏଇ ଗୁଣର, ଯେଉଁମାନେ ଗୁଣରେ ଉର୍ଦ୍ଧକୁ ଯାଇଛନ୍ତି ତାଙ୍କର ଲକ୍ଷଣ ସବୁ କହିଲେ। ପୁଣି 14 ଅଧ୍ୟାୟରେ ପଚାରିବାର ଉଦ୍ଦେଶ୍ୟ ହେଉଛି, ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ସେ ସମୟରେ ପଚାରିନଥିଲେ କେମିତି ଜଣେ ତ୍ରିଗୁଣର ଉର୍ଦ୍ଧକୁ ଯିବେ। ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେ ତ୍ରିଗୁଣର ଉର୍ଦ୍ଧକୁ ଯିବ, ସେ ତ ଗୁଣ କ'ଣ ଜାଣିନାହିଁ ଆଉ ତ୍ରିଗୁଣ ଉର୍ଦ୍ଧକୁ ଯାଉଛି। କେତେ ଜଣ ଜଣ ଡାକ୍ତର ଲୋକ ଜାଣିଛନ୍ତି ଗୁଣ ବିଷୟରେ, ଏ ଗୁଣ ବିଷୟରେ କ'ଣ ଜାଣିଛନ୍ତି, କେତେ ବୈଜ୍ଞାନିକ କ'ଣ ଜାଣିଛନ୍ତି ଏପର୍ଯ୍ୟନ୍ତ ଜାଣିପାରିଲେଣି। ସେମାନେ କିନ୍ତୁ ଗୁଣ ଦ୍ୱାରା କାର୍ଯ୍ୟ କରୁଛନ୍ତି, ସେମାନେ ଜାଣିନାହାନ୍ତି କେଉଁ ଗୁଣରେ ସେମାନେ କାର୍ଯ୍ୟ କରୁଛନ୍ତି। ତାଙ୍କର ଅବଶ୍ୟ ସତ୍ୟଗୁଣର ପ୍ରାଧାନ୍ୟ ରହିଛି, କାହିଁକିନା 13-14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶ୍ରଦ୍ଧାବାନ ଲଭତେ ଜ୍ଞାନ ତତ୍ତ୍ୱ। ନା ନା, ଗୁଣ ହେଉଛି ସତ୍ୟଗୁଣରେ ହେଉଛି ତା'ର ପ୍ରଭାବ ହେଉଛି ଜ୍ଞାନ ତା'ର ବୃଦ୍ଧି କରିବ, ସୁଖ ସେ ପ୍ରାପ୍ତ ହେବ, ଏସବୁ ରହିଛି ଗୁଣର ଲକ୍ଷଣ ସବୁ ବର୍ଣ୍ଣନା କରାଯାଇଛି। ହଁ, ସତ୍ୱାତ୍ ସତ୍ୟଗୁଣରେ ଜ୍ଞାନ ଆସିବ, ତେଣୁ ବୈଜ୍ଞାନିକମାନେ ସେ ଗୁଣ ରହିଛି, ସତ୍ୟଗୁଣ ରହିଛି, କିନ୍ତୁ ଜାଣିନାହାନ୍ତି ସେ ଗୁଣର ପ୍ରଭାବରେ ସେ କାର୍ଯ୍ୟ କରୁଛନ୍ତି ବୋଲି। ତେଣୁ ଏଇ ଯେଉଁ ଗୁଣ ରହିଛି, ଏଇ ଗୁଣକୁ ଆମେ ଅତିକ୍ରମ କରିବା। ଭଗବତ ଗୀତା ଆରମ୍ଭରେ ଭଗବାନ କହିଲେ, 2 ଅଧ୍ୟାୟରେ କହିଲେ, ତ୍ରୈଗୁଣିଆ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ, ଏଇ 3 ଗୁଣ ବିଷୟରେ ବେଦରେ କୁହାଯାଇଛି ତୁମେ ଏଇ ଗୁଣରୁ ଉର୍ଦ୍ଧକୁ ଯାଅ। ତେଣୁ 14 ଅଧ୍ୟାୟରେ ଯେତେବେଳେ ଭଗବାନ ଗୁଣ ବିଷୟରେ ବିସ୍ତାର ଭାବରେ କହିଲେ, ଅର୍ଜୁନ ପଚାରିଲେ କେମିତି ଜାଣିବା ଆମେ କିଏ କେଉଁ ଗୁଣରେ ଅଛି ବୋଲି, ଏ ଗୁଣରୁ ଉର୍ଦ୍ଧକୁ କେମିତି ଆମେ ଯାଇପାରିବା। ଏଇ ଯେଉଁ ପ୍ରଶ୍ନ ପଚାରିଥିଲି 14 ଅଧ୍ୟାୟରେ, ଭଗବାନ ସେ ପ୍ରଶ୍ନର ଉତ୍ତରରେ ଯେଉଁମାନେ ଗୁଣରେ ଅଛନ୍ତି ତା'ର ଲକ୍ଷଣ ସବୁ କହିଲେ, ବା ଗୁଣରୁ ଯେଉଁମାନେ ଉର୍ଦ୍ଧକୁ ଯାଇଛନ୍ତି ତାଙ୍କର ଲକ୍ଷଣ ସବୁ କହିଲେ, ଏବଂ କେମିତି ଯିବା ସେଇଟା ମଧ୍ୟ କହିଲେ। କ'ଣ କହିଲେ? କହିଲେ ଭଗବାନ କହିଲେ, ମାଂଚ ଯୋ ଅବ୍ୟବିଚାରେଣ ଭକ୍ତି ଯୋଗେନ ସେବତେ ସଗୁଣାନ୍ ସମତି ତେଇତାନ୍ ବ୍ରହ୍ମ ଭୂୟାୟ କଳ୍ପତେ। ଯେଉଁମାନେ ଅବ୍ୟବିଚାରରେ ଅନ୍ୟ କାହାର ଶରଣ ନ ଯାଇକରି କେବଳ ଏକମାତ୍ର ଭଗବାନଙ୍କ ଶରଣରେ ରହିବେ, ଭଗବାନଙ୍କ ସେବା କରିବେ, ସେମାନେ ଏ ଗୁଣରୁ ଉର୍ଦ୍ଧକୁ ଯିବେ, ସଗୁଣାନ୍ ଅତୀତ ଚାଲିଯିବେ, ତାଙ୍କୁ ବ୍ରହ୍ମଭୂତ ବୋଲି କୁହାଯାଏ। ଆଉ ଅନ୍ୟମାନେ ସମସ୍ତେ ଜୀବଭୂତ, ଜୀବଭୂତ ସ୍ତରରେ ଅଛନ୍ତି ସେମାନେ। ବ୍ରହ୍ମଭୂତ କହିଲେ ତ୍ରିଗୁଣରୁ ଉର୍ଦ୍ଧକୁ ସେମାନେ ଗଲେ କେମିତି ନା ଭଗବାନଙ୍କ ଆରାଧନା କରି, ଅନ୍ୟ କୌଣସି ଉପାୟ ନାହିଁ, ତ୍ରିଗୁଣକୁ ପାର ହେବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। କିନ୍ତୁ ଏ ଗୁଣରୁ ଉର୍ଦ୍ଧକୁ ଗଲେ ଆମେ ବ୍ରହ୍ମଭୂତ ସ୍ତରକୁ ଯିବା। ବ୍ରହ୍ମଭୂତ ସ୍ତର ଭିତରେ 8 ଅଧ୍ୟାୟରେ ଭଗବାନ କହିଲେ, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ଶୋଚତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ ମଦ ଭକ୍ତିଂ ଲଭତେ ପରା। ଏଇ ବ୍ରହ୍ମଭୂତ ସ୍ତରକୁ ଗଲେ ଜଣେ ଭକ୍ତି ଆରମ୍ଭ ହେବ। ଭକ୍ତି କ'ଣ ଏତେ ସହଜ କଥା? ବ୍ରହ୍ମଭୂତ ସ୍ତରକୁ ଗଲେ ମଦ ଭକ୍ତିଂ, ପ୍ରଭୁପାଦ ମହାରାଜ ଦିସ୍ ଇଜ୍ ଦ ପ୍ଲାଟଫର୍ମ ଅଫ୍ ଡିଭୋସନାଲ୍ ସର୍ଭିସ୍। ଏଇ ସ୍ତରକୁ ଗଲେ ଜଣେ ଭକ୍ତି ପ୍ରାପ୍ତ ହେବ, ନହେଲେ ଗୁଣ ବିଷୟରେ ଗୁଣଯୁକ୍ତ ଭକ୍ତି, କର୍ମ ମିଶ୍ର ଭକ୍ତି, ଜ୍ଞାନ ମିଶ୍ର ଭକ୍ତି, ଭକ୍ତି ସବୁ ସବୁ ବିଭିନ୍ନ ପ୍ରକାର ମିଶ୍ର ଭକ୍ତି ସବୁ ରହିଛି, ଏଇଟା ଶୁଦ୍ଧ ଭକ୍ତି ନୁହଁ। ଯୋଗ ମିଶ୍ର ଭକ୍ତି, କର୍ମ ମିଶ୍ର ଭକ୍ତି, ଜ୍ଞାନ ମିଶ୍ର ଭକ୍ତି, ଭଗବତ ଗୀତାରେ ସବୁ ପ୍ରକାର ଭକ୍ତି କଥା ବିଷୟରେ ବର୍ଣ୍ଣନା କରାଯାଇଛି, ଶୁଦ୍ଧ ଭକ୍ତି ବିଷୟରେ ମଧ୍ୟ କୁହାଯାଇଛି। ତେଣୁ ଶୁଦ୍ଧ ଭକ୍ତି କେଉଁଠୁ ଆସିବ? ଜଣେ ଯେତେବେଳେ ବ୍ରହ୍ମଭୂତ ସ୍ତରକୁ ଯିବ, ତ୍ରିଗୁଣରୁ ଉର୍ଦ୍ଧକୁ ଯିବ, ତ୍ରିଗୁଣ ଉର୍ଦ୍ଧକୁ ନ ଯିବା ପର୍ଯ୍ୟନ୍ତ ସେ ଶୁଦ୍ଧ ଭକ୍ତି ପ୍ରାପ୍ତ ହୋଇପାରିବ ନାହିଁ। ସେଥିପାଇଁ ସଭକ୍ତ ପ୍ରାକୃତ ସ୍ମୃତ ବୋଲି କୁହାଯାଏ ଭାଗବତମରେ 11 ସ୍କନ୍ଧରେ। ଆମେ ଯେଉଁ କାଲି କହୁଥିଲେ 2 ଅଧ୍ୟାୟରେ ଯେଉଁ ନବଯୋଗେନ୍ଦ୍ର କହିଛନ୍ତି, ଯେଉଁମାନେ ଶ୍ରେଷ୍ଠ ଭାଗବତ ତାଙ୍କ ବିଷୟରେ ଆମେ କହିଥିଲେ, ଯେଉଁମାନେ ଆରମ୍ଭ ହେଉଛି ଭାଗବତ, ଯେଉଁମାନେ କନିଷ୍ଠ ଭାଗବତ, ଯେଉଁ ଭକ୍ତ ଯେଉଁମାନେ କନିଷ୍ଠ ବିଗିନିଂ ଷ୍ଟେଜ୍ରେ, ସେମାନେ ପ୍ରାକୃତ ବୋଲି କୁହାଯାଏ। ଏ ଗୁଣ ଭିତରେ ଅଛନ୍ତି, ଗୁଣକୁ ଅତିକ୍ରମ କରିନାହାନ୍ତି, ବିଗିନିଂ ଷ୍ଟେଜ୍। ଅର୍ଚ୍ଚୟାମ ଏବ ହରେ ପୂଜାଙ୍ଗ ଶ୍ରଦ୍ଧେୟ ଅତି ନ ତତ୍ ଭକ୍ତିଷୁ ଚାନିଷୁ ସଭକ୍ତ ପ୍ରାକୃତ ସ୍ମୃତ। ଏ ଗୁଣ ଭିତରେ ସେ ଅଛନ୍ତି, ଯାହାର ଯେଉଁ ଗୁଣର ପ୍ରାଧାନ୍ୟ, କିଏ ତୁମ ଗୁଣର ପ୍ରାଧାନ୍ୟ ସେ ବହୁତ ଶୋଉଛି, ମଙ୍ଗଳାର୍ଜୁନ ତ ଉଠୁନାହିଁ, ତାର ବୁଝିବାକୁ ପଡ଼ିବ ତୁମ ଗୁଣର ପ୍ରାଧାନ୍ୟ ଅଧିକା ରହିଛି ତାର। ସେମାନେ ସବୁ ମାଙ୍କଡ଼ରୁ ଆସିଛନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି କଥା। ଯେଉଁ ଡାର୍ମିନ୍ କହିଲେ ମାଙ୍କଡ଼ରୁ ମଣିଷ ଜାହାଜ ହେଇଛି, ମାଙ୍କଡ଼ରୁ ଆସିଛି ସେମାନେ ଯେଉଁମାନଙ୍କ ତୁମ ଗୁଣର ଅଧିକ ରହିଛି, ଯେଉଁମାନଙ୍କ ବେଶୀ କ'ଣ ଅଳସ୍ୟ ସବୁ କାର୍ଯ୍ୟ ଡେରିରେ କରିବେ, ପ୍ରମାଦ ଆଳସ୍ୟ ନିଦ୍ରା ବିତନ ଏସବୁ ହେଉଛି ତମଗୁଣର ପ୍ରାଧାନ୍ୟ ଲକ୍ଷଣ ସବୁ ରହିଛି। ବେଶୀ ଶୋଇବେ ସେମାନେ ମଙ୍ଗଳ ଆଳତିରେ ମଧ୍ୟ ଶୋଇବେ, ଏ ତମଗୁଣର ପ୍ରାଧାନ୍ୟ ରହିଛି। ଆଉ ଭଗବାନଙ୍କ ସେବା କଲେ ଗୁଣ ଉର୍ଦ୍ଧକୁ ଯାଆନ୍ତି, ଭଗବାନ ସେବା ଠିକ୍ ଭାବରେ କରିପାରନ୍ତି, ଭଗବାନ କଥା ତ ଶୁଣୁନାହାନ୍ତି, ଆଉ ସେ ଆଉ କ'ଣ ଉର୍ଦ୍ଧକୁ ଯିବେ, ସେ ରହିଲେ ତାରି ଭିତରେ ହିଁ ରହିବେ, ଅନେକ ଜନ୍ମ ଲାଗିଗଲା ପରେ। ନହେଲେ ଏତେ ସହଜରେ ଜଣେ ଭାଗବତ କଥା ଶୁଣିବା ପାଇଁ ତାଙ୍କର ଆଗ୍ରହ ଆସିବନି। କୃତି ଭି ଭାଗବତଙ୍କୁ କୁହାଯାଇଛି, ଯେଉଁମାନେ କୃତି ଯେଉଁମାନଙ୍କ ପୁଣ୍ୟ ରହିଛି ସେମାନେ ଭାଗବତ ଶୁଣିବେ, ନହେଲେ ଶୁଣିପାରିବେ ନାହିଁ। ପୁଣ୍ୟ ଯେଉଁମାନଙ୍କ କ୍ଲେଶ କମ୍ ରହିଛି ସେମାନେ ଭାଗବତକୁ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ନାହିଁ। ଶୁଶ୍ରୂଷୁଭି କୃତି ଭି ଶୁଶ୍ରୂଭି ତତ୍କ୍ଷଣାତ୍, କୃତି ଭି ଏହି ଶ୍ଳୋକଟି ଅଛି ନା, ଯେଉଁ ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଶ୍ଳୋକରେ କୁହାଗଲା, ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ୍ସରଣାଂ ସତାଂ ବେଦ୍ୟଂ ବାସ୍ତମତ୍ରବସ୍ତୁ ଶ୍ରୀବଦଂ ତାପତ୍ରୋନ୍ମଳନମ୍ ଶ୍ରୀମଦ୍ ଭାଗବତେ ମହାମୁନି କୃତେ କିମ୍ବା ପରିଡ଼ୀଶ୍ୱର ସଦ୍ୟ ହୃଦୟ ବୃଦ୍ଧ ତତ୍ର କୃତି ଭି ଶୁଶ୍ରୂଷୁଭି ତତ୍କ୍ଷଣାତ୍। ଇଏ ହେଉଛି କ'ଣ, ଇଏ ହେଉଛି ତିନୋଟି ଯେଉଁ ଶ୍ଳୋକ, ତିନୋଟି ମଙ୍ଗଳାଚରଣ, ଆଶୀର୍ବାଦ ବସ୍ତୁ ନିର୍ଦ୍ଦେଶ ନମସ୍କାର, ପ୍ରଥମେ ନମସ୍କାର ଧିମହି ପ୍ରଣାମ କରୁଛନ୍ତି। ଦ୍ୱିତୀୟ ଶ୍ଳୋକରେ ବସ୍ତୁ ନିର୍ଦ୍ଦେଶ କରାଯାଇଛି, କ'ଣ କୁହାଯାଇଛି ଭାଗବତରେ ବସ୍ତୁ ନିର୍ଦ୍ଦେଶ, ଏଇ ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏଥିରେ ଅତ୍ର ଶବ୍ଦ ତିନିଥର ବ୍ୟବହାର କରାଯାଇଛି, କାହିଁକି ନା ଆଉ କୌଣସି ଶାସ୍ତ୍ର ଏଭଳି ନୁହଁ ଅତ୍ର, ସେଥିପାଇଁ ଅତ୍ର ନାନ୍ୟତ୍ର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଲେ ନାନ୍ୟତ୍ର, ଅନ୍ୟ କେଉଁଠି ନାହିଁ, ଏଇ ଅତ୍ର କେବଳ ଭାଗବତ ଧର୍ମ ପ୍ରଜ, ଏଇଟାକୁ ତ ବିସ୍ତାର ଭାବରେ କହିଲେ ଗୋଟେ ସମୟ କ୍ଲାସ୍ ପଳେଇବ, ତେଣୁ ଖାଲି ଆମେ ସଂକ୍ଷେପରେ କହିବା ଏ ଯେଉଁ ରହିଛି ଇଏ ସବୁ କୈତବ ଧର୍ମକୁ ବାଦ ଦିଆଯାଇଛି। ଭଗବତ ଗୀତା ଯେଉଁଠି ଶେଷ ହେଇଛି ସେଇଠୁ ଭାଗବତମ ଆରମ୍ଭ ହେଇଛି, ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ, ଭାଗବତମର ଆରମ୍ଭରେ କୁହାଗଲା ଧର୍ମ ପ୍ରଜିତ କୈତବତ୍ର, କୈତବ ଧର୍ମକୁ ସବୁ ବାଦ ଦିଆଯାଇଛି, ଏମିତିକି ମୋକ୍ଷ ପର୍ଯ୍ୟନ୍ତ ନିରସ୍ତମ ସିଦ୍ଧ ସ୍ୱାମୀ କହିଲେ ତାଙ୍କ ଭାଷାରେ, ମୋକ୍ଷ ମଧ୍ୟ ଇଏ ହେଉଛି କୈତବ ଧର୍ମ। ତେଣୁ ଏ ଯେଉଁ ରହିଛି ଶୁଶ୍ରୂଷୁଭି ତତ୍କ୍ଷଣା, ଶୁଶ୍ରୂଷୁଭି କହିଲେ ଜଣେ ଶୁଣିବା ପାଇଁ ଇଚ୍ଛା କରିବା ମାତ୍ରେ ଭଗବାନ ତାଙ୍କ ହୃଦୟରେ ବନ୍ଦୀ ହେଇଯିବେ, ଏ ପ୍ରଶ୍ନଟି ଆସୁଛି। ତାହେଲେ ଏଭଳି ଭାଗବତମ ତାହେଲେ ଶୁଣୁନାହାନ୍ତି କାହିଁକି ନା, ପୃଥିବୀ ତାଙ୍କର ନାହିଁ ପୁଣ୍ୟ ନାହିଁ, ସେମାନେ ଶୁଣିପାରିବେ ନାହିଁ, ପୁଣ୍ୟ ନଥିଲେ ଶୁଣିପାରିବେ ନାହିଁ। ତେଣୁ ଯାହା ବି ହଉ ଏଇ ଯେଉଁ ରହିଛି ଇଏ ପ୍ରାକୃତ ଅସ୍ମୃତ, ଏଇ ଯେଉଁ ଭଗବାନଙ୍କ ପୂଜା କରୁଛନ୍ତି ଅର୍ଚ୍ଚାମେ ବହରେ ପୂଜା ମଧ୍ୟ ଶ୍ରଦ୍ଧା ବହୁତ ଶ୍ରଦ୍ଧାର ସହିତ ଭଗବାନ ପୂଜା କରୁଛନ୍ତି, କିନ୍ତୁ ତାଙ୍କର ଆଉ କୌଣସି ଜ୍ଞାନ ନାହିଁ ବିଗିନିଂ ଷ୍ଟେଜ୍, ସେମାନେ ନ ତତ୍ ଭକ୍ତେଷୁ ଚାନ୍ୟେଷୁ, ଭଗବାନଙ୍କ ଠାରୁ ଭଗବାନ ଭକ୍ତଙ୍କର ମହିମା କେତେ ସେମାନେ ଜାଣିନାହାନ୍ତି, ଭଗବାନ ପୂଜା କରୁଛନ୍ତି ଭଗବାନ ଭକ୍ତଙ୍କୁ ଅନାଦର କରୁଛନ୍ତି, କାରଣ ସେ ପ୍ରାକୃତ ଭକ୍ତ। ତାର ପ୍ରଭୁପାଦ ମହାରାଜ ଯାଇଥିଲେ, ଜଣେ ଘରକୁ ଯାଇଥିଲେ, ସେହି ସମୟରେ ସେ ପୂଜା କରୁଥିଲେ, ପୂଜା କରୁ ଭଗବାନ ପୂଜା କରୁଥିଲୁ, ସେ କହିଲେ ଆମେ ଭଗବାନ ପୂଜା କରୁଛୁ ଆଉ ଭକ୍ତ କ'ଣ ବଡ଼ କଥା, ଅପେକ୍ଷା କର, ସେଇ ସମୟରେ ପ୍ରଭୁପାଦ ମହାରାଜ କହିଲେ କନିଷ୍ଠ ଭକ୍ତ, ଭଗବାନଙ୍କର ଭକ୍ତ ଆସିଛନ୍ତି ମାନେ ଭଗବାନ ପୂଜା ବନ୍ଦ ହେଇଯିବ ଆଗ, ସେଇଟା ଗୋଟେ କଥା ରହିଛି। ପ୍ରହ୍ଲାଦ ମହାରାଜ ନୃସିଂହଦେବଙ୍କ ଆରାଧନା କରୁଥିଲେ, ସେ ସମୟରେ ଚାରି କୁମାର ଆସିଗଲେ, ସନକ ସନାତନ ସନାତନ ସନନ୍ତ କୁମାର, ପ୍ରହ୍ଲାଦ କହିଲେ ଭଗବାନ ପୂଜା କରୁଛି ଆଉ, ତେଣୁ ସେ ଅପେକ୍ଷା କଲେ ଚାରି କୁମାର ଅପେକ୍ଷା କଲେ, ଏଇଟା ତାଙ୍କର ଅପରାଧ ହେଇଗଲା, ଚାରି କୁମାର ଚାଲିଗଲେ ଅବଶ୍ୟ କିନ୍ତୁ ଅପରାଧ ହେଇଗଲା। ତାପରେ ତାଙ୍କର ମନରେ ଚିନ୍ତା ଆସିଲା, ଇ ନରସିଂହଦେବ ଇଏ ମୋର ପିତାକୁ ହତ୍ୟା କରିଛି, ମୁଁ ତାଙ୍କୁ ଯୁଦ୍ଧ କରିବି, ଏସବୁ ଗୋଟେ ଘଟଣା ଅଛି। ଭଗବାନଙ୍କ ପୂଜା ହେଉଛି ମାନେ ଭକ୍ତ ଆସିଛନ୍ତି ମାନେ ଭଗବାନ ପୂଜା ବନ୍ଦ ହେଇଯିବ, ଭଗବାନ ଭକ୍ତ ହେଉଛି ଭଗବାନ ଠାରୁ ଅଧିକା, ଏଇଭଳି ଭାବରେ ଏସବୁ ବହୁତ ବହୁତ କଥା ଅଛି। ପ୍ରାକୃତ ଭକ୍ତ ଯେଉଁମାନେ ସେମାନେ ଜାଣନ୍ତି ନାହିଁ, ସେମାନେ କହନ୍ତି ଭଗବାନ ପୂଜ ନା ଏ ଭକ୍ତ କ'ଣ ପୂଜ, ଶିବଜୀ ସେ କଥା କହିଲେ ସେଥିପାଇଁ ତସ୍ମାତ୍ ପରତରଂ ଦେବୀ ତଦୀୟାନାମ ସମର୍ଥନମ୍ ଆରାଧନାନାମ ସର୍ବେଷାମ ବିଷ୍ଣୁ ଆରାଧନମ୍ ପରମ, ଯେତେ ଆରାଧନା ଅଛି ସବୁଠାରୁ ଶ୍ରେଷ୍ଠ ଆରାଧନା ହେଉଛି ଭଗବାନ ବିଷ୍ଣୁଙ୍କର, କିନ୍ତୁ ତାଙ୍କଠାରୁ ମଧ୍ୟ ଆହୁରି ଅଧିକ ଆରାଧନା ଅଛି, ନା କାହାର ପାର୍ବତୀ ପଚାରୁଛନ୍ତି ନା ତଦୀୟାନାମ ତାଙ୍କର ଭକ୍ତଙ୍କର, ତସ୍ମାତ୍ ପରତରଂ ଦେବୀ ତାଙ୍କଠାରୁ ଆହୁରି ଉନ୍ନତ ସେ ଆରାଧନା, କିନ୍ତୁ ଯେଉଁମାନେ କନିଷ୍ଠ ସ୍ତରରେ ଅଛନ୍ତି ସେମାନେ ଜାଣିପାରିବେ ନାହିଁ, ଭକ୍ତଙ୍କର ସ୍ଥିତି କେଉଁଭଳି ଭାବରେ ସେ ଜାଣିପାରିବେନି, ନତଦ ଭକ୍ତି ଚାନି ସେ ଅନ୍ୟ କିଛି ଶାସ୍ତ୍ରଫାସ୍ତ୍ର ଏସବୁ କିଛି ଜାଣିବେ ନାହିଁ, ଯାହାର କୋମଳ ଶ୍ରଦ୍ଧା ଆଉ ସେ ଶାସ୍ତ୍ର କିଛି ଜାଣିନାହିଁ ତାକୁ କୁହାଯାଏ ପ୍ରାକୃତ ଭକ୍ତ, ସେଇଟା ମଧ୍ୟ କୁହାଏ କନିଷ୍ଠ ଭକ୍ତ, ଚୈତନ୍ୟ ଚରିତ୍ରାମୃତ ମଧ୍ୟ କୁହାଗଲା। ତେଣୁ ଏ ଆମେ ଗୁଣ ଭିତରେ ରହିଛେ, ଗୁଣରୁ ଅତିକ୍ରମ କରିନାହିଁ, ବିଗିନିଂ ହେଉଛି, ଆସ୍ତେ ଆସ୍ତେ ସେମାନେ ଯିବେ, ଗୁଣକୁ ଅତିକ୍ରମ କରି କରିକି ଆସିକି ଆସ୍ତେ ଆସ୍ତେ ଗୁଣର ଉର୍ଦ୍ଧ୍ୱକୁ ଯିବେ, ବ୍ରହ୍ମଭୂତ ସ୍ତରକୁ ଆସିବେ। ବ୍ରହ୍ମଭୂତ ସ୍ତରର ଲକ୍ଷଣ ହେଉଛି ବ୍ରହ୍ମଭୂତ ପ୍ରସନ୍ନାତ୍ମାନ ଶୋଚତି ନ କାଂକ୍ଷତି ସମାଜ ସର୍ବେଷୁ ଭୂତେଷୁ ମଦଭକ୍ତି ଲଭତେ ପରାମ। ଏଇଠୁ ଆରମ୍ଭ ହେଉଛି ଭକ୍ତି। ତାଙ୍କର ସୂଚନା ନାହିଁ କି ଆକାଂକ୍ଷା ନାହିଁ। ଯେଉଁମାନେ ବ୍ରହ୍ମଭୂତ ସ୍ତରରେ ନାହାନ୍ତି ସବୁବେଳେ ସୂଚନା ଆକାଂକ୍ଷା ଚାଲିଥିବ। ଇଏ ହେଉଛି ଜୀବଭୂତ, କ'ଣ ଚାଲିଗଲା ସେଥିପାଇଁ ସୂଚନା, ଏଇଟା ଥିଲା ଚାଲିଗଲା, ଏଇଟା ଏଇଟା ହେଇଥିଲା ହେଇଥାନ୍ତା, ଏଇଟା ଏଇଭଳି ଭାବରେ ସୂଚନା ଚାଲିବ। କାରଣ ଗୁଣ ଭିତରେ ଅଛନ୍ତି, ଯେଉଁମାନେ ଗୁଣରୁ ଉର୍ଦ୍ଧ୍ୱ ଘରେ ନଶୋଚନ୍ତି ତାଙ୍କର କ'ଣ ସୂଚନା ନାହିଁ। ଭଗବାନଙ୍କ ଇଚ୍ଛାରେ ହେଲା କି ଚିନ୍ତା ନାହିଁ, ଆକାଂକ୍ଷା ଏଇଟା ମୋର ଦରକାର, ସେଇଟା ଦରକାର, ଏଇଟା ଦରକାର, ହଜାର ଆକାଂକ୍ଷା ରହିବ ତାଙ୍କର ଜୀବଭୂତ ସ୍ତରର। କିନ୍ତୁ ବ୍ରହ୍ମଭୂତ ନୋ ନଥିଙ୍ଗ, କିଛି ଦରକାର ନାହିଁ, ଭଗବାନ ଯାହା ଦେବେ ପୂର୍ଣ୍ଣ ଭଗବାନଙ୍କୁ ପୂର୍ଣ୍ଣ ଭରସା, ଇଏ ହେଉଛି ବ୍ରହ୍ମଭୂତ ସ୍ତର। ନ ଶୋଚନ୍ତିର କାଂକ୍ଷତି ସମାଜ ସର୍ବେ, ସେହି ସମୟରେ ସେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ। ସମାଜ ସର୍ବେ ଭୂତେଷୁ ସମାନ ବ୍ୟବହାର ଯେତେବେଳେ କହିଥିଲେ ଭଗବତ ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ ସମ ପଶ୍ୟନି ସମଂ ଭଳି ବ୍ୟବହାର କରିବେ। ଅର୍ଜୁନ କହିଲେ ଏଇଟା ତ ଯୋୟଂ ଯୁଗ ତୋୟା ପ୍ରତ ସାମ୍ୟନ ମଧୁସୂଦନ ଏତସ୍ୟାମ ନ ପଶ୍ୟାମି ଚଞ୍ଚଳ ସ୍ଥା ଚେଚିଂ ଚେ। ବହୁ ଆପଣ ଯେଉଁ କହିଲେ ସମ ଭଳି ବ୍ୟବହାର କରିବେ ଦିନେ ଦୁଇ ଦିନ କରିପାରିବେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଦିନେ ଦୁଇ ଦିନ କରିପାରିବେ, ସବୁବେଳେ କରିପାରିବେ ନାହିଁ। ଭଗବାନ କହିଲେ ହେବ ଅସଂସୟ ମନ ମନ ବହୁତ କଷ୍ଟ ହେଲେ ମଧ୍ୟ ବହୁତ କରିପାରିବେ ସେଇଟା। ବୈରାଗ୍ୟ ଅଭ୍ୟାସ ଅଭ୍ୟାସ କଲେ ହେବ, ବୈରାଗ୍ୟ ଗୃହତି ଅଭ୍ୟାସ କଲେ ହେବ। ତେଣୁ ଏହି ସ୍ତରକୁ ଆସିଲେ ଭଗବାନ ଯେଉଁଭଳି ଭାବରେ ସମସ୍ତଙ୍କ ପ୍ରତି ସମାନ, ସିଏ ମଧ୍ୟ ସେହିଭଳି ଭାବରେ ସମସ୍ତଙ୍କ ପ୍ରତି ସମାନ ଆଚରଣ କରିବେ। ମଦଭକ୍ତି ଲଭତ ଇଏ ଗୋଟି ଭକ୍ତିର ଆରମ୍ଭ ହେଉଛି, ବିଗିନିଂ ଷ୍ଟେଜ୍। ତେଣୁ ଏଇ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ହେଲେ ଭଗବାନଙ୍କର ମାଞ୍ଚ ଯୋ ଅଭ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ୍ ସମତି ଦେଇତାନ୍ ବ୍ରହ୍ମଭୂୟାୟ କଳ୍ପତେ। ଏ ତିନି ଗୁଣରୁ ଉର୍ଦ୍ଧ୍ୱକୁ ଗଲେ ତାଙ୍କୁ ବ୍ରହ୍ମଭୂତ ବୋଲି କୁହାଯିବ, ବ୍ରହ୍ମଭୂତ ସ୍ତରକୁ ଆସିଗଲେ। ତେଣୁ ଇଏ ଯେଉଁ ଗୁଣ ରହିଛି ସମସ୍ତେ ଗୁଣ ଭିତରେ ବନ୍ଦୀ ହୋଇକି ରହିଛନ୍ତି। ଗୁଣରୁ ଯେଉଁମାନେ ଉର୍ଦ୍ଧ୍ୱକୁ ଯିବେ ସେମାନେ ଭଗବାନଙ୍କର ସ୍ୱରୂପକୁ ପ୍ରାପ୍ତ ହେବେ। ଗୁଣକୁ ଉର୍ଦ୍ଧ୍ୱକୁ ଗଲେ ଯେ ସ୍ୱରୂପ ପ୍ରାପ୍ତ ହେବେ ତାହା ନୁହଁ, ଗୁଣରୁ ଉର୍ଦ୍ଧ୍ୱକୁ ଯାଇ ଯଦି ଭକ୍ତି କରିବେ, ଯଦି ଜ୍ଞାନ ମାଧ୍ୟମରେ ଗୁଣରୁ ଉର୍ଦ୍ଧ୍ୱକୁ ଗଲେ ଜ୍ଞାନ କରିକି ବହୁତ ପରିଶ୍ରମ କରି ବହୁତ କଷ୍ଟ କରି ବହୁତ କ'ଣ କ୍ଲେଶୋଧିକତାର ସ୍ତେଷା ବହୁତ କଷ୍ଟ ସ୍ୱୀକାର କରି ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେ ମଧ୍ୟ ସେମାନେ ଭଗବାନ ଭକ୍ତ ହୋଇପାରିବେ ନାହିଁ। ସେ ଜ୍ଞାନ ଚିନ୍ତନ କରିବେ, ବ୍ରହ୍ମ ଚିନ୍ତନ କରିବେ। ତେଣୁ ଯେଉଁମାନେ ଭକ୍ତ ସେମାନେ ଯେତେବେଳେ ଏ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯାଉଛନ୍ତି ସେତେବେଳେ ସେମାନେ ଭଗବାନଙ୍କର ପୂର୍ଣ୍ଣ ଭାବ ଶୁଦ୍ଧ ଭକ୍ତ ସେମାନେ ହେଇଯିବେ, ପୂର୍ଣ୍ଣ ଭାବରେ ଅନନ୍ୟ ଭାବରେ ଭଗବାନଙ୍କର ଭଜନରେ ଲିପ୍ତ ହେବେ। ତେଣୁ ଏଇ ଯେଉଁ ଗୁଣ ରହିଛି ଗୁଣର ପ୍ରଭାବରେ ପ୍ରଭୁପାଦ ମହାରାଜ କହିଛନ୍ତି, ଏଇଟା ଭୁଲିଗଲି, ମାଙ୍କଡ଼ରୁ ଆସିଛନ୍ତି କହିଲେ କେଉଁମାନେ ଯେଉଁମାନଙ୍କର ତମ ଗୁଣର ଅଧିକାର ରହିଛି ସେମାନେ ମାଙ୍କଡ଼, ପୂର୍ବଜନ୍ମରେ ମାଙ୍କଡ଼ ଥିଲେ, ଯେଉଁମାନେ ରଜଗୁଣର ଅଧିକ ଅଛି ତା ପୂର୍ବଜନ୍ମରେ ସିଂହ ବାଘ ଏସବୁ ଥିଲେ, ଯେଉଁମାନଙ୍କର ସତ୍ୟଗୁଣ ପ୍ରାଧାନ୍ୟ ରହିଛି ସେମାନେ ପୂର୍ବଜନ୍ମରେ ଗାଈ ମେସି ଇତ୍ୟାଦି ଥିଲେ, ସତ୍ୟଗୁଣ ପ୍ରାଧାନ୍ୟ ରହିଛି। 30 ଲକ୍ଷ ପଶୁ ଅଛନ୍ତି ନା, ତାଙ୍କର ମଧ୍ୟ ଗୁଣ ଅନୁସାରେ ସତ୍ୟଗୁଣରେ ରହୁଛନ୍ତି ଗାଭୀମାନେ, ସତ୍ୟଗୁଣରେ ସେମାନେ ରହୁଛନ୍ତି, ରଜଗୁଣରେ ରହୁଛନ୍ତି ବାଘମାନେ, ଏଇଭଳି ଭାବରେ କ୍ୟାଟେଗୋରି ସବୁ ରହିଛି। ତମ ଗୁଣରେ ମାଙ୍କଡ଼, ତମ ଗୁଣ, ତେଣୁ ଏଇଭଳି ଭାବରେ ମନୁଷ୍ୟ ହେଲେ ମଧ୍ୟ ତିନି ଗୁଣର ପ୍ରଭାବ ରହିଛି, ଏଥିରୁ ଆମେ ଜାଣିପାରିବା କିଏ କେଉଁ ଗୁଣରେ ରହିଛି, ତା'ର ଲକ୍ଷଣ ସବୁ ରହିଛି। 14 ଅଧ୍ୟାୟ ଜଣେ ପଢ଼ିଲେ ସେ ଜାଣିବେ ତା'ର ଲକ୍ଷଣ, ଏ ଗୁଣର ପ୍ରାଧାନ୍ୟ ଅଛି ଏଇଭଳି ଭାବ ରୁକ୍ଷ ଭାବରେ କଥା କହୁଛି, ରଜତମ ଗୁଣର ପ୍ରାଧାନ୍ୟ ଏସବୁ ଭଳିଆ ରୁକ୍ଷ ଭାବରେ କଥା କହିବେ, ଏସବୁ କଥା 14 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଏ ବିସ୍ତାର ଭାବରେ। ଯାହା ହଉ, ଭଗବାନ ଏଇଭଳି ଭାବରେ ଗୁଣର ପ୍ରଭାବରେ ଏ ଭୌତିକ ଜଗତ ରଜଗୁଣର ଆଧିକ୍ୟ ପ୍ରାଧାନ୍ୟ ଯେତେବେଳେ ହେଉଛି ସେତେବେଳେ ସୃଷ୍ଟି ହେଉଛି, ରଜତମ ଗୁଣର ଯେତେବେଳେ ପ୍ରାଧାନ୍ୟ ହେଉଛି ସେତେବେଳେ ଧ୍ୱଂସ ହେଉଛି। ଆମେ ଯେତେବେଳେ ଶୋଇପଡ଼ୁଛେ କ'ଣ ତମ ଗୁଣର ପ୍ରାଧାନ୍ୟ ରହୁଛି, ସେଥିପାଇଁ ଆମର ସେ ଗୋଟେ ପ୍ରକାର ଧ୍ୱଂସ, ଆମେ ଶୋଇପଡ଼ୁଛେ, ଆମେ କିଛି ଜାଣିପାରୁ ନାହିଁ, ମୃତ୍ୟୁ ଆଉ ଶୋଇବା ଭିତରେ କିଛି ତଫାତ ନାହିଁ। ମୃତ୍ୟୁ ହେଉଛି 7 ମନ୍ଥସ୍ ସ୍ଲିପ୍, ଆଉ ଆମେ 6 ଘଣ୍ଟା ଶୋଉଛୁ, ତା ଦେହରେ ମଧ୍ୟ ପୁଣି ସ୍ୱପ୍ନ ରହିଛି, ଆଉ ବାକି ଥରେ ଯାହା ରହିଲା ସେଇଟା ସ୍ଲିପ୍ ଯାହା ମୃତ୍ୟୁ ସେୟା, ଆମେ ନିଜକୁ ଭୁଲି ଯାଉଛେ, ଆମେ କି ଆମେ ଜାଣିପାରୁ ନାହିଁ। ଲୟ ସେଇଟା ହେଉଛି ଲୟ ସୃଷ୍ଟି ପ୍ରଳୟ ପ୍ରକୃଷ୍ଟ ରୂପେ ଲୟ, ଆମେ ସବୁଦିନ ଲୟ ହେଉଛି, 6 ଘଣ୍ଟା ଶୋଇବେଳେ କେତେବେଳେ ଦିନବେଳେ ଶୋଇପଡ଼ୁଛି ଏସବୁ ଚାଲିଛି, ଲୟ ହେଇଯାଉଛି, ଆମେ ଜାଣିପାରୁନା ଆମେ କିଏ। ତେଣୁ ଯେତେବେଳେ ପ୍ରଳୟ କହିଲେ ପ୍ରକୃଷ୍ଟ ରୂପେ ଲୟ, 7 ମାସ ଧରି ଶୋଇଥିବ ଗଲା କିଛି ଅସୁବିଧା ନାହିଁ, ପୁଣି ଉଠିଲା ବେଳେ ଯାହା ପୂର୍ବଜନ୍ମର ସ୍ୱଭାବ ହେଉଛି, ଭଗବତ ଗୀତା ସତର ଅଧ୍ୟାୟରେ ଭଗବାନ କହିଲେ, ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂସା ସ୍ୱଭାବ ଯା ସାତ୍ୱିକୀ ରାଜସୀ ଚାହିଁବ ତାମସୀ ତିଥିଦାଂ ଶୁଣୁ। ପୂର୍ବଜନ୍ମ ପ୍ରଭାବ ଅନୁସାରେ କାହାର ସତ୍ୱଗୁଣର ପ୍ରାଧାନ୍ୟ ରହିଛି, କାହାର ରଜଗୁଣର ପ୍ରାଧାନ୍ୟ ରହିଛି, କାହାର ତମଗୁଣର ପ୍ରାଧାନ୍ୟ ରହିଛି, ସେ ସେଇଭଳି ଭାବରେ କାର୍ଯ୍ୟ କରିବେ। ଯାହାର ସତ୍ୱଗୁଣର ପ୍ରାଧାନ୍ୟ ରହିଛି ସେ ବ୍ରାହ୍ମଣ ହେବେ, ଯାହାର ରଜଗୁଣର ପ୍ରାଧାନ୍ୟ ରହିଛି ସେ କ୍ଷତ୍ରିୟ ହେବେ, ଯାହାର ରଜଗୁଣ ତମଗୁଣର ନିଶ୍ଚିତ ପ୍ରାଧାନ୍ୟ ରହିଛି ସେମାନେ ବୈଶ୍ୟ ହେବେ, ଯାହାର ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ଶୂଦ୍ର ହେବେ। ତେଣୁ ଏଇଭଳି ଭାବରେ ଚତୁର୍ବର୍ଣ୍ଣ ମାୟା ସୃଷ୍ଟ ଗୁଣକର୍ମ ବିଭାଗ ସହ ଗୁଣ ଅନୁସାରେ ସେ ବିଭାଗ ହେଇଯାଇଛି। ତେଣୁ ଭଗବାନ ଏଇଭଳି ଭାବରେ ସ୍ୱଶକ୍ତି ବି ଭଗବାନ ଆଉ କେଉଁଠି ସେ ଶକ୍ତି ପ୍ରାପ୍ତ ହେଇନାହାନ୍ତି, ଆଉ କାହାଠୁ ମାଗିକିରି ଆଣିକିରି ସବୁ କରୁଛନ୍ତି ନା, ତାଙ୍କର ସବୁ ନିଜ ସ୍ୱଶକ୍ତି ବି ନିଜର ଶକ୍ତି ପରାଶ ଶକ୍ତି ବିବିଧେବ ସୁଏତେ। ଭଗବାନଙ୍କର ଶକ୍ତି ଅନନ୍ତ ରହିଛି, କହିହେବ ନା ଏତିକି ଶକ୍ତି ଭଗବାନଙ୍କର। ଆମର ଲିମିଟେଡ୍ ଶକ୍ତି, ଭଗବାନ ଯେତିକି ଶକ୍ତି ଆମର ଯୋଗ୍ୟତା ଅନୁସାରେ ଭଗବାନ ଶକ୍ତି ଦେଇଛନ୍ତି, କାହାରକୁ ଯୋଗ୍ୟତା ଅନୁସାରେ ସେଇ ସେତିକି ଶକ୍ତି, ନହେଲେ ଅସୁବିଧା ହେଇଯିବ। ଅଯୋଗ୍ୟ ବ୍ୟକ୍ତିଙ୍କୁ ଯଦି ବେଶୀ ଶକ୍ତି ଦିଆଯିବ ତାହେଲେ ସେ ପୁଣି ସେଇଟା ଦୁର୍ବ୍ୟବହାର କରିବ। ତେଣୁ ଯୋଗ୍ୟତା ଅନୁସାରେ ଶକ୍ତି ଦିଆଯାଇଛି, କର୍ମଣା ଦେବ ନେତ୍ରୀଣ ଜନ୍ତୁ ଦେହ ପ୍ରତ୍ୟେ, ପୂର୍ବ ଜନ୍ମର କର୍ମଫଳ ଅନୁସାରେ ଆମକୁ ସେଇ ଯୋଗ୍ୟତା ଦିଆଯାଇଛି, ଏତିକି ତୁମେ ପାଇବ, ଏଇଠି ଜନ୍ମ ନେବ, ଏଇଠି ଐଶ୍ୱର୍ଯ୍ୟ ପାଇବ, ଏତିକି ସବୁ ଶାସ୍ତ୍ର କ'ଣ ଏତିକି ବୁଦ୍ଧି ପ୍ରାପ୍ତ ହେବ, ଶ୍ରୁତ ସ୍ତ୍ରୀ ସୌନ୍ଦର୍ଯ୍ୟ ଏତିକି ପ୍ରାପ୍ତ ହେବ, ସବୁ ସେଇ ଅନୁସାରେ ଯୋଗ୍ୟତା ଅନୁସାରେ ଦିଆଯିବ ତୁମକୁ। କିନ୍ତୁ ଆମେ ଯେଉଁ ଶକ୍ତି ପାଉଛେ ଭଗବାନଙ୍କଠାରୁ ପ୍ରାପ୍ତ ହେଉଛେ, କିନ୍ତୁ ଭଗବାନ ଆଉ କାହାଠାରୁ ପ୍ରାପ୍ତ ହେଉନାହାନ୍ତି, ସ୍ୱାଭାବିକ ଭଗବାନଙ୍କ ସବୁ ଯେ ସ୍ୱାଭାବିକ ଭଗବାନ ଯାହା ଚାହିଁଲେ ତାହା କରିବେ, ସ୍ୱାଭାବିକ ଭଗବାନ ଜ୍ଞାନ ବଳ କ୍ରିୟାଚ। ଭଗବାନ ଶକ୍ତିକୁ ତିନି ଭାଗ ବିଭକ୍ତ କରାଯାଉଛି, ଗୋଟେ ହେଉଛି ଜ୍ଞାନ ଶକ୍ତି, ଗୋଟେ ହେଉଛି ବଳ ଶକ୍ତି, ଆଉ ଗୋଟେ ହେଉଛି କ୍ରିୟା ଶକ୍ତି। ଜ୍ଞାନ ବଳ କ୍ରିୟାଚ ସ୍ୱାଭାବିକ, ତାଙ୍କର ଜ୍ଞାନ ପ୍ରାପ୍ତ ହେବା ପାଇଁ ଶାସ୍ତ୍ର ଅଧ୍ୟୟନ କରିକି ଏସବୁ କରିକି ଏସବୁ ପାଇବେ ତା ନୁହଁ, ତାଙ୍କ ପାଖରେ ଜ୍ଞାନ ରହିଛି, ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଇକିରି ସମସ୍ତେ ପାଉଛନ୍ତି, ନୋବେଲ ପ୍ରାଇଜ୍ ପାଉଛନ୍ତି, ସେମାନେ ଜାଣିନାହାନ୍ତି ଏ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଇଛି ବୋଲି, ସେମାନେ କହିବେ ମୁଁ ପରିଶ୍ରମ କଲି ପାଇଲି, ଆଉ ଭଗବାନ କେଉଁଠି ଆସିଲେ। ତଥାପି ବୈଜ୍ଞାନିକମାନେ କେତେ ଜଣ କହନ୍ତି, ଏଇଟା କୁହାଯାଏ ଯେ 99% ପର୍ସପିରେସନ୍ 1% ଇନ୍ସପିରେସନ୍, ସେମାନେ ଯେଉଁ ପାଉଛନ୍ତି ପ୍ରାଇଜ୍ ପାଉଛନ୍ତି ସବୁ ଇନଭେନ୍ସନ୍ କରୁଛନ୍ତି, 99 ଭାଗ ସେମାନେ ସବୁ ପରିଶ୍ରମ କଲେ, କିନ୍ତୁ ଗୋଟିଏ ଭାଗ ରହୁଛି ପ୍ରେରଣା ଇନ୍ସପିରେସନ୍, ଗୋଟିଏ ଭାଗ ଯେମିତି ଇଏ ଗାଲିଲିଓ ନା କିଏ ଯେଉଁ ୟୁରେକା କହିଥିଲେ ଗ୍ରୀସ୍ର ରାଜା କହିଥିଲେ, ଏଇଟା ଯଦି ନ କରିପାରିବ ସ୍ପେସିଫିକ୍ ଗ୍ରାଭିଟି ନା କ'ଣ ଏଇସବୁ ବିଷୟରେ ନ କରିପାରିବ ତାଙ୍କ ମୁଣ୍ଡ କାଟ କରିଦେବେ, ବୈଜ୍ଞାନିକମାନେ ଚିନ୍ତା କରିଯାଇଥିଲା। ଗାଲିଲିଓ କ'ଣ କରିଥିଲେ, ଗାଲିଲିଓ ୟୁରେକା କିଏ କହିଥିଲେ, ୟୁରେକା କ'ଣ ଆମର ଏତେ ସାଇଣ୍ଟିଷ୍ଟ ଅଛନ୍ତି ଏତେ ଅଛନ୍ତି, ୟୁରେକା କହିପାରୁନାହାନ୍ତି, ମୋର ଜାଣିନା ସେ ଯାହା ବି ହଉ ତାଙ୍କର ନାଁ ଯାହା ହଉ, ସେ ସ୍ନାନ କରୁଥିଲେ ସେହି ସମୟରେ ଆର୍କିମିଡିସ୍ ପ୍ରିନ୍ସିପଲ୍ ଗ୍ରୀସ୍ର ନା ଗ୍ରୀସ୍ ବୋଧେ ବୋଧେ ଆର୍କିମିଡିସ୍ ୟୁରେକା କହିଲେ ନା ସ୍ନାନ କରୁଥିଲେ ଯେଉଁ ଜଳ ସବୁ ପାଣିରେ ବୁଡ଼ିଲା ବେଳକୁ ସେଇଟା ହାଲକା ହେଇଯାଉଛି, ତେଣୁ ଏଇ ଏଇ ହଠାତ୍ ତାଙ୍କର ସେ ଜ୍ଞାନଟା ଆସିଲା, ସ୍ନାନ କରୁଥିଲେ ଲଙ୍ଗଳା ହେଇକି ଦୌଡ଼ୁଥିଲେ ବୋଲି କୁହାଯାଏ ଗ୍ରୀସ୍ରେ। ୟୁରେକା କହିଲେ ମୁଁ ପାଇଗଲି ୟୁରେକା ଆର୍କିମିଡିସ୍ ଆର୍କିମିଡିସ୍ ପାଇଗଲେ, ରାଜାଙ୍କର ପ୍ରଶ୍ନର ଉତ୍ତର ପାଇଗଲେ। ଏଇ ପ୍ରେରଣାଟା କେଉଁଠୁ ଆସିଲା, ମତ ସ୍ମୃତି ଜ୍ଞାନ ବପନ ଭଗବାନଙ୍କର, ଭଗବାନ କହିଲେ ଆଉ କିଏ କହିପାରିବ, ବୈଜ୍ଞାନିକମାନେ ଜାଣିନାହାନ୍ତି କେଉଁଠୁ ସେ ଜ୍ଞାନ ଆସୁଛି, କିନ୍ତୁ ଆମେ ଏ ଭଗବାନ ଜାଣିଛନ୍ତି, ମୁଁ ତାଙ୍କୁ ସେ ଜ୍ଞାନ ଦେଇଛି କିନ୍ତୁ ସେ ଭଗବାନ ଜାଣିପାରୁନାହାନ୍ତି, ଇଏ ହେଉଛି ବଡ଼ ଆଶ୍ଚର୍ଯ୍ୟ କଥା। ତେଣୁ ଏ ସ୍ୱ ଭଗବାନଙ୍କର ଶକ୍ତି, ଇଏ ପରାଶ ଶକ୍ତି ବିବିଧ, ଭଗବାନଙ୍କର ଅନେକ ଶକ୍ତି ରହିଛି, ଏ ଜ୍ଞାନ ବଳ କ୍ରିୟା ଏ ତିନି ଭାଗରେ ବିଭକ୍ତ କରାଯାଉଛି। ଭଗବାନ ଜ୍ଞାନ ଶକ୍ତି, ଭଗବାନ ଜ୍ଞାନ ପାଇବା ପାଇଁ କେଉଁଠି ବହି ପାଠ ପଢ଼ିକିରି ଆଣିଲେ ତାଙ୍କ ବିଶ୍ୱାସରୁ ଜ୍ଞାନ ବାହାରୁଛି। ମଦଭୂତସ୍ୟ ନିଶୋଷିତ ମେତଦ, ତାଙ୍କ ନିଶ୍ୱାସରୁ ଏସବୁ ଶାସ୍ତ୍ର ଆସୁଛନ୍ତି, ନିଶ୍ୱାସରୁ ଶାସ୍ତ୍ର ଆସୁଛନ୍ତି, ଜ୍ଞାନ ବଳ ଭଗବାନ ବଳ, ଏତେ ବଳ ବଳିବାନ ହୁଅନ୍ତୁ 100 କ'ଣ ସେ କ୍ୱିଣ୍ଟାଲ ଲିଫ୍ଟ ୱେଟ୍ ସବୁ କରୁଛନ୍ତି, ୱେଟ୍ ଲିଫ୍ଟର ସବୁ ରହିଛନ୍ତି, ତାଙ୍କର ବଳ କେଉଁଠୁ ଆସିଲା, ଭଗବାନ ଦେଇଛନ୍ତି। ମତ ବଳଂ ବଳବତ୍ତା ଚାହଂ, ଏତେ ବଡ଼ ବଳବାନ ବ୍ୟକ୍ତି ହୁଅନ୍ତୁ, ତାଙ୍କର ବଳ ହେଉଛନ୍ତି ଭଗବାନ, ଭଗବାନ ଦେଇଛନ୍ତି ସେ ବଳ। ଭଗବାନ ହେଉଛନ୍ତି ବଳ କିଭଳି ଭାବରେ ନା, ତାଙ୍କର ବଳ ହେଉଛି କ'ଣ, ବଳଂ ବଳବତ୍ତା ଚାହଂ କାମ ରାଗ ବିବର୍ଜିତ। ଭଗବାନଙ୍କର ଯେଉଁ ବଳ ସେଥିରେ କାମ ରାଗ ନାହିଁ, କାମ ନାହିଁ କି ରାଗ ନାହିଁ ଭଗବାନଙ୍କ ବଳରେ। ଆମର ଯେଉଁ ବଳରେ ଆମ କାମ ରାଗ ରହିଛି, ଆମର ଇଚ୍ଛା ହେଉଛି ଆହୁରି ବଳବାନ, ବହୁତ ବଳବାନ ହେଇକିରି ଆମେ ପ୍ରାଇଜ୍ ନେବା। କେତେ କ'ଣ ସବୁ ପ୍ରାକ୍ଟିସ୍ କରୁଛନ୍ତି, କେତେ କ'ଣ ସବୁ ସକାଳୁ ଉଠିଲେ ସବୁ ଦୌଡ଼ାଦୌଡ଼ି କରୁଛନ୍ତି, କେମିତି ପ୍ରାଇଜ୍ ପାଇବୁ, ବଳ ପାଇବୁ ଇଏ କରିବୁ ଜ୍ଞାନ। ତାପରେ ବଳ ବଳବତ୍ତା ଚାହଁ, ଭଗବାନ ସେ ବଳ ପ୍ରଦାନ ଭଗବାନ ଦେଇଛନ୍ତି ତାଙ୍କୁ, ସେ ଜ୍ଞାନ ଦେଇ ବଳ ଦେଇଛନ୍ତି। ଯେତେ ବଳବାନ ବ୍ୟକ୍ତି ହୁଅନ୍ତୁ, କିନ୍ତୁ ସେ ବଳ ଭଗବାନ ଦେଇଛନ୍ତି, ସେମାନେ ଜାଣିପାରୁନାହାନ୍ତି। ସେମାନେ କହୁଛନ୍ତି ମୋର ଏ ବଳ, ଅହଙ୍କାର ମୃଢ଼ାତ୍ମା କର୍ତ୍ତା ହମିତି ମାନ୍ୟତେ ପ୍ରକୃତି କ୍ରିୟମାଣାନି ଗୁଣେ କର୍ମାଣି ସର୍ବସ୍ଵ। ଏଇ ଯେଉଁ ଗୁଣ ରହିଛି, ଏ ଗୁଣ ଦ୍ୱାରା ସମସ୍ତେ ବଶୀଭୂତ ହୋଇକି କାର୍ଯ୍ୟ କରୁଛନ୍ତି, କେହି ଜାଣିପାରୁନାହାନ୍ତି ମୁଁ ଗୁଣ ଦ୍ୱାରା କାର୍ଯ୍ୟ କରୁଛି ବୋଲି। ଏଭଳି ସୂକ୍ଷ୍ମ ଭାବରେ ସବୁ କାର୍ଯ୍ୟ ଗୁଣ ପ୍ରଭାବ ରହିଛି, ଏଭଳି ସୂକ୍ଷ୍ମ କେହି ଜାଣିପାରୁନାହାନ୍ତି ଗୁଣ କେଉଁଠି ଗୁଣ ରହିଲା। ମୁଁ ତ କଲି ଏଇଟା ଅହଙ୍କାର ମୃଢ଼ାତ୍ମା ପ୍ରକୃତି କ୍ରିୟମାଣାନି ଗୁଣେ କର୍ମାଣି ସର୍ବସ୍ଵ। ଭଗବାନଙ୍କର ଶକ୍ତି ସେଇଟା ଦିଆଯାଇଛି, ଶକ୍ତି ତାଙ୍କର ଶକ୍ତି ହେଉଛନ୍ତି ଦୁର୍ଗାଦେବୀ। ଦୁର୍ଗାଦେବୀଙ୍କର ଏଇ ଯେଉଁ ତିନି ଗୁଣ ରହିଛି, ସେମାନେ ନଚଉଛନ୍ତି, ତିନି ଗୁଣରେ ନଚଉଛନ୍ତି, ସମସ୍ତେ ନାଚୁଛନ୍ତି ତିନି ଗୁଣରେ, କିନ୍ତୁ ସେମାନେ ଭାବୁଛନ୍ତି ମୁଁ ଏଇଟା କଲି, ମୁଁ ଅଙ୍ଗାର ଗୁଣାତ୍ମା କର୍ତ୍ତା ଇତି ମନ ତତ୍ତ୍ୱବିତ୍ତ ମହାବାହୋ ଗୁଣ କର୍ମ ବିଭାଗ ଗୁଣାଗୁଣ ସେ ବର୍ତ୍ତନ୍ତି ଇତିମତ୍ତନ ସଦ୍ୟତେ। ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ଏସବୁ କାର୍ଯ୍ୟ ଗୁଣ ଦ୍ୱାରା ହେଉଛି, ତେଣୁ ସେମାନେ ଗୁଣ ଦ୍ୱାରା ଆସକ୍ତ ହୁଅନ୍ତି ନାହିଁ। ଗୁଣରୁ ଉର୍ଦ୍ଧକୁ ଯିବା ଏତେ ସହଜ ନୁହଁ, ତମେ ପ୍ରଥମେ ତ ଜାଣିନାହାନ୍ତି ଗୁଣ କ'ଣ, ତା ଉପରୁ କ'ଣ ଯିବେ। ସାଧୁସଙ୍ଗ କଲେ ଭାଗବତ କଥା ଶୁଣିଲେ ସିନା ଜାଣିବେ ଗୁଣ ବିଷୟରେ, ନହେଲେ ତ ଗୁଣ ବିଷୟରେ ଜାଣିପାରିବେ ନାହିଁ, ଗୁଣରେ ଜନ୍ମ ହେବେ ଗୁଣରେ ମରିବେ। ଏଇଭଳି ଭାବରେ କ'ଣ ଜଂ ଜଂ ଭାବି ସ୍ମରଣ ଭାବଂ ତ୍ୟଜନ୍ତି କଳେବରମ ତମ ତମ ଏମିତି କହନ୍ତି ସଦା ତଦ ଭାବ ଭାବିତ। ଗୁଣ ପ୍ରଭାବରେ ମୃତ୍ୟୁବରଣ କରିବେ, ଏଇଠି ହେଲା ସେଇଠି ହେଲା ସବୁ ହେଇକିରି ସବୁବେଳେ କେହି ସାଟିସ୍ଫାକ୍ସନ୍ ପାଇପାରିବେ ନାହିଁ। ଯେତେ ପ୍ରକାର ବହୁତ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରିଥିବେ, ଏମିତି କରିବା ସେମିତି କରିବା, ଶାନ୍ତି ପ୍ରାପ୍ତର ସୁଖ ପ୍ରାପ୍ତ ହେବା ପାଇଁ ସବୁ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରିଥିବେ, ଭଗବାନଙ୍କ ଶରଣରେ ଯାଇନଥିବେ, କେହି ସେଇଟା ଅନ୍ତିମ ସମୟରେ ଶାନ୍ତି ପ୍ରାପ୍ତ ହୋଇପାରିବେ ନାହିଁ। ରହିଯିବ କାମନା, ରହିଯିବ ଅବଶୋଷ, ରହିଯିବ ଏମିତି କରିଥିଲେ ହେଇଥାନ୍ତା, ସେମିତି କରିଥିଲେ ହେଇଥାନ୍ତା, ଏଇଟା ଭୁଲ ହେଇଗଲା, ଏଇଟା ଭୁଲ ହେଇଗଲା, ଏଇଭଳି ଭାବରେ ପ୍ଲାନ୍ ପ୍ରୋଜେକ୍ଟ କରି ଶରୀର ତ୍ୟାଗ କରିବେ। ଜଂ ଜଂ ଭା ବିସ୍ମରଣ ଭାବଂ ତ୍ୟଜନ୍ତି କଳେବରମ, ଯେଉଁଭଳି ଭାବରେ କ'ଣ ଯେଉଁମାନେ ସତ୍ୟଗୁଣର ପ୍ରାଧାନ୍ୟରେ ଶରୀର ତ୍ୟାଗ କରିବେ ସେମାନେ ଉନ୍ନତ ଲୋକକୁ ଯିବେ। ଯେଉଁ କୁହାଗଲା ନା ଚଉଦ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସତ୍ୟଗୁଣର ପ୍ରାଧାନ୍ୟରେ ସେମାନେ ଉନ୍ନତ ଲୋକକୁ ଯିବେ, ରଜଗୁଣ ପ୍ରାଧାନ୍ୟରେ ସେହି ସ୍ଥିତି ପ୍ରାପ୍ତ ହେବେ, ତମ ଗୁଣରେ ସେମାନେ ନିଚ ସ୍ତରକୁ ଯିବେ। ସବୁ ଗୁଣରେ ସବୁ ଜନ୍ମ ହେଲେ ଗୁଣରେ, ମୃତ୍ୟୁବରଣ କଲେ ଗୁଣରେ, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇକି ତାର ବେକାର ହେଇଗଲା। ହରି ହରି ବିଫଳେ ଜନମ ଗୁଆଇନୁ ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନାମ ଜିଆ ଆନିଆ ସୁନିଆ ଚଖାଇନୁ ହରି ହରି ବିଫଳେ ଜନମ ଗୁଆଇନୁ। ଗୁଣ ଭିତରେ ରହିଗଲେ ଜାଣିପାରିଲେ ନାହିଁ, ଏ ଗୁଣରେ ଦ୍ୱାରା ସବୁ ହେଇଗଲା, ବନ୍ଧା ହେଇକି ବନ୍ଦୀ ଅବସ୍ଥାରେ ଜନ୍ମ ହେଲେ, ବନ୍ଦୀ ଅବସ୍ଥାରେ ମୃତ୍ୟୁବରଣ କଲେ, ମନୁଷ୍ୟ ଜନ୍ମ ବିଫଳ ହେଇଗଲା। ସେ ଉନ୍ନତ ଜନ୍ମ ପ୍ରାପ୍ତ ହେଲେ ସାଧୁସଙ୍ଗ କଲେ ନାହିଁ, ସାଧୁସଙ୍ଗ କରିବା ପାଇଁ ଇଏ ଚାହିଁଲେ ନାହିଁ, ସେଥିପାଇଁ ଗୁରୁଦେବ ପ୍ରାର୍ଥନା କରୁଛେ କ'ଣ ଆମେ ଶ୍ରୀକୃଷ୍ଣ ଭଜିତେ ନାହିଁ ଚାହିଁ ମତି, ଏଇଭଳି ଭାବରେ ମୋର କଥା ଭଗବାନଙ୍କୁ ସାଧୁ କାଛ ଯାତେ ମୋର ଇଚ୍ଛା ନାହିଁ। ଆରେ ଟିକେ ସାଧୁ ପାଖକୁ ଯା ନା, ସାଧୁ ପାଖକୁ ସେ ଗୁଣ ଭିତରେ ରହିଲେ, ତେଣୁ ନ ବଧ୍ୟ ସେ ତତ୍ ଗୁଣ କର୍ମ ଭିର୍ବା। କିନ୍ତୁ ଭଗବାନ ଯେଉଁ ଗୁଣ କର୍ମ ଗୁଣ ଦ୍ୱାରା କର୍ମ କରୁଛନ୍ତି, ଏସବୁ କାର୍ଯ୍ୟ କରୁଛନ୍ତି, ଭଗବାନ ସେଥିରେ କ'ଣ ବଦ୍ଧ ହେଉନାହାନ୍ତି ବା ତାହାର ପ୍ରଭାବ ତାଙ୍କ ଉପରେ ପଡ଼ୁନାହିଁ, ସିଏ ସମସ୍ତଙ୍କୁ ପ୍ରଭାବିତ କରୁଛନ୍ତି, ନିଜେ ପ୍ରଭାବିତ ହେଉନାହାନ୍ତି। ଏଇଟା ହେଉଛି ଭଗବତ ଆରମ୍ଭରେ ସେ କଥା କୁହାଗଲା, ଯେଉଁ ରହିଲା ଜନ୍ମାଦିଅସ୍ୟତନ୍ୟାଦିତରସାର୍ଥେଷ୍ୟଭିନ୍ନସରାଟ୍ତେନେ ବ୍ରହ୍ମରୁଦାଦି କବୟେ ମୁହନ୍ତି ଯଶ୍ର ତେଜ ବାର ମୁଦାଙ୍ଗ ତଥା ବିନିଯୋଗ ତତ୍ର ତ୍ରିଶକ ତ୍ରିଶକ ମୂଷା ଧାମ୍ନା ସ୍ୱେନ ନିରସ୍ତ କୁହକ ନିରସ୍ତ କୁହକ ଏ କୁହକରେ ସମସ୍ତେ କୁହକରେ ରହିଛନ୍ତି, କାର୍ଯ୍ୟ କରୁଛନ୍ତି, କିନ୍ତୁ ଭଗବାନ ନିରସ୍ତ କୁହକ, ତାଙ୍କ ଉପରେ ମାୟାର ପ୍ରଧାନ ନଥାଏ। ମମ ମାୟା ଦୂରତୟା, ଭଗବାନଙ୍କ ମାୟା, ମାୟାଧୀଶ ମାୟାବଶ, ଈଶ୍ୱର ଜୀବର ଭେଦ। ଭଗବାନ ହେଉଛନ୍ତି ମାୟାଧୀଶ, ସେ ମାୟାକୁ କଣ୍ଟ୍ରୋଲ କରୁଛନ୍ତି, କିନ୍ତୁ ମାୟା ଦ୍ୱାରା ସେ କଣ୍ଟ୍ରୋଲ ହୋଇନାହାନ୍ତି। ଆମେ ହେଉଛେ ମାୟାବଶ, ଆମେ ମାୟାର କଣ୍ଟ୍ରୋଲରେ ରହି କାର୍ଯ୍ୟ କରୁଛେ, ଆମେ ଜାଣିପାରୁନେ ଏଇଭଳି ଭାବରେ କହୁଛି ବୋଲି। ଅବିଦ୍ୟା, ପାଞ୍ଚ ପ୍ରକାର ଅବିଦ୍ୟା, ଏ ପର ଶୁକ୍ର, ଏ ପରଟା ପର ଲାଇନ୍ ହେଉଛି ସେଟା ଜ୍ଞାନାତ୍ମନସ୍ତେ କୋଚବନ୍ଧ ହେତୁ। ଆପଣ ହେଉଛନ୍ତି ଜ୍ଞାନାତ୍ମନ, ସବୁ ଜ୍ଞାନ ଆପଣଙ୍କର ରହିଛି, ଅବିଦ୍ୟା କେଉଁଠୁ ଆସିବ? ଜ୍ଞାନାତ୍ମନ, ଏଇଟା ଅବିଦ୍ୟା କଥା କିଏ କହିଛନ୍ତି? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ବଦ୍ଧ ହେତୁ ଅବିଦ୍ୟା। ଆମେ ବଦ୍ଧ ହେଉଛେ କାହିଁକି? ଅବିଦ୍ୟା ଯୁଗ, ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି, ସୃଷ୍ଟିର ଆରମ୍ଭରେ ବ୍ରହ୍ମା ସୃଷ୍ଟି କଲେ, ପାଞ୍ଚ ପ୍ରକାର ଅବିଦ୍ୟା। କ'ଣ କ'ଣ? ତାମିଶ୍ର, ଅନ୍ଧତାମିଶ୍ର, ତମ, ମୋହ, ମହାତମ, ପାଞ୍ଚ ପ୍ରକାର ଅବିଦ୍ୟାରେ ସମସ୍ତେ ଅବିଦ୍ୟାଗ୍ରସ୍ତରେ ରହିଛନ୍ତି। ମାୟା ବଦ୍ଧ, ଅବିଦ୍ୟା ଯେଉଁ ରହିଛି, ମାୟା ଯେଉଁ ଜଡ଼ ବୁଦ୍ଧି ରହିଛି, ମାୟା ଜ୍ଞାନ ସବୁ ରହିଛି, ଏ ହେଉଛି ମାୟାର ଭଜନ ବାଧା, ମାୟାର ସବୁ ବୈଭବ ଜଡ଼ବିଦ୍ୟା, ଏ ହେଉଛି ଅବିଦ୍ୟା, ଜଡ଼ବିଦ୍ୟା ହେଉଛି ଅବିଦ୍ୟା। କିନ୍ତୁ ଆମେ ତାକୁ ବିଦ୍ୟା ବୋଲି କହି କେତେ କ'ଣ ପ୍ରଶଂସିତ ହେଇ କେତେ କ'ଣ ହେଇଯାଉଛି, କିନ୍ତୁ ହେଉଛି ଅବିଦ୍ୟା, ଜଡ଼ବିଦ୍ୟା ଯେତେ ମାୟାର ବୈଭବ, ଏଇ ମାୟା ଏଇ ଗୁଣର ବୈଭବ, ସତ୍ୟ ଗୁଣର ପ୍ରାଧାନ୍ୟରେ ସେମାନେ କିଛି ଜ୍ଞାନ ପ୍ରାପ୍ତ ହେଇ କିଛି କିଛି କରିଦେଲେ, ଏଠି କ'ଣ ହେଇଗଲା ତାଙ୍କର ପ୍ରଶଂସା? ମାୟାର ବୈଭବ, ମାୟାର ବୈଭବ, ଏଇ ଗୁଣ ଭିତରେ ସମସ୍ତେ ରହିକି ଯାଉଛନ୍ତି। ଜ୍ଞାନାତ୍ମ ଭଗବାନ ହେଉଛନ୍ତି ଜ୍ଞାନ, ପୂର୍ଣ୍ଣ ଜ୍ଞାନ, ଚିତ୍ ଘନ, ସତ୍ ଚିତ୍ ଆନନ୍ଦମୟ, ଚିତ୍ କହିଲେ ଜ୍ଞାନ, ସତ୍ କହିଲେ ସବୁବେଳେ ପାଇଁ ରହୁଛନ୍ତି, ସଦଂଶ ସନ୍ଧିନୀ, ତିନୋଟି ଶକ୍ତି ରହିଛି ଭଗବାନଙ୍କର, ଅନ୍ତରଙ୍ଗା ଶକ୍ତି। ଏ ବହିରଙ୍ଗା ଶକ୍ତି ହେଉଛି ତିନୋଟି, ସତ୍ୟରଜତମ, ଅନ୍ତରଙ୍ଗା ଶକ୍ତି ହେଉଛି ତିନି, ସତ୍ୟରଜ କ'ଣ, ସତ୍ ଚିତ୍ ଆନନ୍ଦ, ଭଗବାନ ସଚ୍ଚିଦାନନ୍ଦ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ସଚ୍ଚିଦାନନ୍ଦ କହିଲେ ଏ ତିନୋଟି ତାଙ୍କର ରହିଛି ଅନ୍ତରଙ୍ଗା ଶକ୍ତି। ସତ୍ ସଦସ୍ୟ ସନ୍ଧିନୀ, ସନ୍ଧିନୀ ଶକ୍ତି, ସେଟା ସବୁବେଳେ ପାଇଁ ଆମେ ରହିଛେ, ସତ୍ ସତ୍ ହେଉଛି ସନ୍ଧିନୀ। ଆଉ ଚିତ୍ ଅଛି ସମ୍ଭିତି, ସମ୍ଭିତ ଶକ୍ତି କହିଲେ ଜ୍ଞାନ ଶକ୍ତି, ଭଗବାନଙ୍କ ଜ୍ଞାନ ସ୍ୱାଭାବିକ ତାଙ୍କ ପାଖରେ ରହିଛି। ଆଉ ଆନନ୍ଦ ଅଂଶ ଲାହାଦିନୀ, ଲାହାଦିନୀ ଶକ୍ତି ହେଉଛି ଆନନ୍ଦ, ଆନନ୍ଦ ଆମେ ଆନନ୍ଦ ଆନନ୍ଦ ପାଉଛେ, କିଛି ଲାହାଦିନୀ କିଛି କିଛି ପ୍ରାପ୍ତ ହେଇକିରି ଆନନ୍ଦ ପ୍ରାପ୍ତ ହେଉଛେ, କିନ୍ତୁ ଭଗବାନ ପୂର୍ଣ୍ଣ ଲାହାଦିନୀ ଶକ୍ତି ଭଗବାନ ପାଖରେ ରହିଛି। ରାଧାରାଣୀ, ଲାହାଦିନୀ ଶକ୍ତି ହେଉଛି ରାଧାରାଣୀ। ତେଣୁ ଜ୍ଞାନାତ୍ମନ, ସେ ପୂର୍ଣ୍ଣ ଜ୍ଞାନମୟ ଜ୍ଞାନାତ୍ମନ, କୋଚେ ବନ୍ଧ ହେତୁ, ଭଗବାନ କେଉଁଠି ଅବିଦ୍ୟା ଆସିବ ଯେ ବନ୍ଧନ ହେବେ? ଭଗବାନ ଭଗବତ ଗୀତାରେ ଭଗବାନ କହିଲେ ତୃତୀୟ ଅଧ୍ୟାୟରେ, ମୋର ନମେ କର୍ମ ଫଳେ ସୁହା, ଏମିତି କିଛି ନାହିଁ ଭଗବାନଙ୍କର ନାନ ବାପ୍ତ ଅପ୍ତବ୍ୟମ ବର୍ତ୍ତବ୍ୟ ଚ କର୍ମ, ଭଗବାନ କିଛି ନାହିଁ ଯେ ସେ ପାଇପାରିବେ ନାହିଁ ବା କିଛି ଦରକାର ତାଙ୍କର, କିନ୍ତୁ ତଥାପି ସେ କାର୍ଯ୍ୟ କରୁଛନ୍ତି। ଯେଉଁମାନେ ଏଇଟାକୁ ଜାଣିବେ ସେମାନେ କର୍ମବିହୀନ ସବଦ୍ଧତେ, ସେମାନେ ମଧ୍ୟ କ'ଣ ତୃତୀୟ ଅଧ୍ୟାୟରେ ସେଇଟା କହିଲେ ଭଗବାନ, ଚତୁର୍ଥ ଅଧ୍ୟାୟ ତୃତୀୟ ଅଧ୍ୟାୟ ଦୁଇ ଥର କହିଲେ ଏ କଥାଟି, ଭଗବାନ ଯେଉଁ କର୍ମ ରହିଛି ଏସବୁ ଦିବ୍ୟ, ଏଇଟାକୁ ଯିଏ ଜାଣିବେ ସେମାନେ କର୍ମ ବନ୍ଧନ ରହିବେ ନାହିଁ। କ'ଣ ସେ ଶ୍ଳୋକ ଆଜ୍ଞା? ନାଇଁ ସେଇଟା ତ ଗୋଟେ କଲା, ଭଗବାନ ଯେଉଁ କର୍ମ ଯେଉଁମାନେ ଜାଣିବେ, ଭଗବାନ ନମେ କର୍ମାଣି ଲିମ୍ପନ୍ତି, ନମେ କର୍ମ ଫଳେ ସୁହା, ଇତିମାନ ଯେଉଁ ଅଭିଯାନ ଆନ୍ତି କର୍ମ ଭିନ୍ନ ସବଦ୍ଧତେ, ଚତୁର୍ଥ ଅଧ୍ୟାୟରେ କହିଲେ ଭଗବାନ, ଭଗବାନ ଯେଉଁ କର୍ମ କରିବେ ସେ ତାଙ୍କ ବନ୍ଧନ ହେବ ନାହିଁ। ଏଠି କୁହାଗଲା ନା ବନ୍ଧ ହେତୁ, କେଉଁଠି ଆସିବ ବନ୍ଧନ ତାଙ୍କର? ଯିଏ ଜାଣିବ ଏଇଟାକୁ ଭଗବାନଙ୍କ ତତ୍ତ୍ୱକୁ ସେମାନେ ବନ୍ଧନରୁ ମୁକ୍ତ ହେଇଯିବେ, ଆଉ ଭଗବାନ କେଉଁଠି ବନ୍ଧନ ଆସିବ? ତୃତୀୟ ଅଧ୍ୟାୟରେ ମଧ୍ୟ ସେ କଥା କହିଲେ, କର୍ମ ଯେଉଁ ଭଗବାନଙ୍କ ଯେଉଁ କରୁଛନ୍ତି ସେ କର୍ମକୁ ଯେଉଁମାନେ ଜାଣିବେ ତାଙ୍କର ସେମାନେ ମଧ୍ୟ କର୍ମ ବନ୍ଧନରେ ପଡ଼ିବେ ନାହିଁ। ତୃତୀୟ ଅଧ୍ୟାୟରେ ମଧ୍ୟ ସେ ଶ୍ଳୋକଟି ଅଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନ କର୍ମ ସବୁ ରହିଛି, ଜନ୍ମ କର୍ମ ଜମି ଦିବ୍ୟମ, ଏଇଭଳି ଭାବରେ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷ୍ୟରେ ସବୁ କହିଛନ୍ତି। ଆମେ କ'ଣ ସମୟ ହେଇଗଲା, ଜୀବ ଗୋସ୍ୱାମୀ ତାଙ୍କ ଭାଷ୍ୟରେ ବୈଷ୍ଣବ ତୋଷଣରେ କହୁଛନ୍ତି, ଏକାଦଶ ସ୍କନ୍ଧ ପଚିଶ ଅଧ୍ୟାୟରେ ମଧ୍ୟ ତ୍ରିଗୁଣ ବିଷୟରେ କୁହାଯାଇଛି। ତ୍ରିଗୁଣ ବିଷୟରେ ଯେଉଁ ଚଉଦ ଅଧ୍ୟାୟରେ ଭଗବତ ଗୀତାରେ କୁହାଗଲା, ସେ ଭଗବତ ଗୀତାର ମାନେ କ'ଣ ହାୟର ହେଉଛି ଭାଗବତମ, ଯେଉଁ ଉଦ୍ଧବ ଗୀତା ସେଇଟା ହେଉଛି ଉଦ୍ଧବ ଗୀତା, ହାୟର ନଲେଜ ସେଇଟା। ସେହିଭଳି ଭାବରେ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଉଣେଇଶରୁ କୋଡ଼ିଏ ଯେଉଁ କୁନ୍ତି ଦେବୀ ସ୍ତୁତି କରିଛନ୍ତି ସେ କଥା କହିଛନ୍ତି, ମାୟା ଯେମିତି କାଚ୍ଛନ୍ନମ, ଆମେ ଏଇଭଳି ଭାବରେ ଭଗବାନଙ୍କର ଅଜ୍ଞ ଅଧ୍ୟକ୍ଷଜମ ଅବ୍ୟମ ଭଗବାନଙ୍କୁ ଜାଣିପାରୁନେ, ଭଗବାନ ମାୟାର ଜବନିକାରେ ରହିଛନ୍ତି, ଯୋଗ ମାୟାର ଅନ୍ଧରେ ରହିଛନ୍ତି, ଆମେ ତାଙ୍କୁ ଜାଣିପାରିବା ନାହିଁ। ଯେଉଁମାନେ ପରମହଂସ ସେମାନେ ଏଇସବୁ ଜାଣିବେ। ତଥା ପରମହଂସାନା ଜ୍ଞାନୀନା ଅମଳାତ୍ମନା ଭକ୍ତିଯୋଗ ଭଗବାନ ଏଇଭଳି ଭାବେ ଯେଉଁମାନେ ପରମହଂସ ସେମାନେ ଏଇ ଲୀଳାକୁ ସବୁ ଜାଣିପାରିବେ, ସାଧାରଣ ବ୍ୟକ୍ତିମାନେ ବୁଝିପାରିବେ ନାହିଁ। ତେଣୁ ଦ୍ୱିତୀୟ ସ୍କନ୍ଧ 9:10 ମଧ୍ୟ ସେ କଥା କହିଛନ୍ତି, ପ୍ରବର୍ତ୍ତେତେ ଯତ୍ର ରଜସ୍ତମସ୍ତୈବ। ଏ ଭୌତିକ ଜଗତରେ ଏସବୁ ରହିଛି, କିନ୍ତୁ ଚିତ୍ ଜଗତରେ ସେସବୁ ଆର ପ୍ରାଧାନ୍ୟ ନଥାଏ। ଚିତ୍ ଜଗତରେ କୌଣସି ସତ୍ୱର ଗୁଣ ନଥାଏ, ସେଟା ଶୁଦ୍ଧ ସତ୍ୱସ୍ତର, ଶୁଦ୍ଧ ସତ୍ୱସ୍ତରରେ ସେଠି ଥାଏ, ସେଠି ଥାଏ, ଏଠି ତିନି ଗୁଣର ପ୍ରଭାବ ସେଠି ନଥାଏ। ତେଣୁ ଏଇଭଳି ଭାବରେ ସ୍ତୁତି କରୁଛନ୍ତି। ଆମେ ଏହି ସ୍ତୁତିକୁ ବର୍ଣ୍ଣନା କଲେ ଆମକୁ ସୌଭାଗ୍ୟ ମିଳିଲା। ଆପଣମାନଙ୍କୁ ବହୁତ ଧନ୍ୟବାଦ ଆପଣ ଆମ କଥାରେ ଶ୍ରବଣ। ତୃତୀୟ ହେଉଛି ନିଗମ କଳ୍ପତରୁ ଆଶୀର୍ବାଦ, ନିଗମ କଳ୍ପତରୁ ବିବତମ ଭାଗବତମ ସମାଳୟମ ଆଶୀର୍ବାଦ ଦେଇଛନ୍ତି ନା, ଆଶୀର୍ବାଦ ଆମେ ପ୍ରାପ୍ତ ହେଉଛୁ ଏଇଠି। ଭାଗବତ ଶୁଣିଛ ମାନେ ଆଶୀର୍ବାଦ ଦିଆଯାଇଛି, ଏ ଉପରୁ ଆସୁଛି ଆଶୀର୍ବାଦ, ଆମେ ଗ୍ରହଣ କରୁନାହିଁ, ଆମେ ନବୁନେ ଆଶୀର୍ବାଦ, ନହେଲେ କ'ଣ ହେବ? ଆଶୀର୍ବାଦ ଦେଉଛନ୍ତି ବ୍ୟାସଦେବ ଦେଉଛନ୍ତି ଆଶୀର୍ବାଦ, ତମେ ନିଅ 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 ନିଅ, ଆମେ ନା ଆମେ ନବୁ ନା ଆଶୀର୍ବାଦ, କ'ଣ ହେବ ଅତ ଭାଗ୍ୟ। ବହୁତ ଧନ୍ୟବାଦ। ଜୟ ଶ୍ରୀମଦ୍ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ନିଦାୟ ଗୌର ପ୍ରମାନନ୍ଦେ। Yeah।